ಪ್ರತ್ಯಖ್ಯಾತ ಸತೇನಾಪಿ ಪ್ರತ್ಯಖ್ಯಾತ ಸತೇನಾಪಿ ಸತ್ವಧನ್ವಾ ಮಹಾಮಣಿ ಸತ್ವಧನ್ವಾ ಮಹಾಮಣಿ ತಸ್ಮಿನ್ ನ್ಯಾಸ್ಯ ಸಮಾರುಹ್ಯ ಶತಜೋಜನಗಂ ಜಜೋ ಶತಜೋಜನಗಂ ಜಜೋ ಪ್ರತ್ಯಖ್ಯಾತ ಸತೇನಾಪಿ ಶತಧನ್ವಾ ಮಹಾಮಣಿ ತಸ್ಮಿನ್ ಯಸ್ಯ ಸುಮಾರುಹ್ಯ ಶತಜೋಜನಗಂ ಜಜೋ ಪ್ರತ್ಯಖ್ಯಾತ ಸತೇನಾಪಿ ಶತಧನ್ವಾ ಮಹಾಮಣಿ ತಸ್ಮಿನ್ ಯಸ್ಯ ಸಮಾರುಹ್ಯ ಶತಜೋಜನಗಂ ಜಜೋ ಶತಧನ್ವಾ ಮಹಾಮಣಿ ತಸ್ಮಿನಸ್ಯ ಸಮಾರುಹ್ಯ ಶತಜೋಜನಗಂ ಜಜೋ ಪ್ರತ್ಯಖ್ಯಾತ ಸತೇನಾಪಿ ಶತಧನ್ವಾ ಮಹಾಮಣಿ ತಸ್ಮಿನ್ ಯಸ್ಯ ಸಮಾರುಹ್ಯ ಶತಜೋಜನಗಂ ಜಜೋ ಪ್ರತ್ಯಖ್ಯಾತ ಸತೇನಾಪಿ ಶತಧನ್ವಾ ಮಹಾಮಣಿ ತಸ್ಮಿನ್ ಯಸ್ಯ ಸಮಾರುಹ್ಯ ಶತಜೋಜನಗಂ ಜಜೋ ಪ್ರತ್ಯಖ್ಯಾತ ಸತೇನಾಪಿ ಶತಧನ್ವಾ ಮಹಾಮಣಿ ತಸ್ಮಿನಸ್ಯ ಸಮಾರುಹ್ಯ ಶತಜೋಜನಗಂ ಜಜೋ ಹರಿ ಕೃಷ್ಣ ಬಸವಕೃ ಸದಾನಂದ ಮಾತೃವೃಂದ ಆಗಮಾನಗಾಮರ ಭಾಗವತರು ಸ್ವಾಗತ ಮಾಡುತ್ತೀರಿ. ದ್ವಾರಕಾರ ಲೀಳಾ ବର୍ତ୍ତମାନ ଦୁଇଟି ଧାମର ବିଷୟରେ ବର୍ଣ୍ଣନା କରାଯିବ, ଗୋଟେ ହେଉଛି ଦ୍ୱାରକା ଧାମ ଆଉ ଗୋଟେ ହେଉଛି ମିଥିଳା ଧାମ। ଭଗବାନ ଜନକପୁରୀ ସୀତାଦେବୀଙ୍କର ଧାମ ଜନ୍ମସ୍ଥାନ, ସେ ବିଷୟରେ ମୋତେ କୁହାଯିବ। ତେଣୁ ଏଇଠି ଆମେ ଗତକାଲି ଯେଉଁ କଥା କହୁ, ଯେଉଁଠି ବିଶ୍ରାମ ଦେଇଥିଲେ, ଏହିଭଳି ଭାବରେ 3.5 ଶ୍ଳୋକରେ ଆକ୍ରୁର ଯେଉଁ ପ୍ରତ୍ୟାଖ୍ୟାନ କଲେ, କିନ୍ତୁ ଭଗବାନଙ୍କର ଗୁଣଗାନ କରିକରି ପ୍ରତ୍ୟାଖ୍ୟାନ କଲେ। ଭଗବାନଙ୍କ ପ୍ରତ୍ୟାଖ୍ୟାନ ଯେମିତି କଥା କହିବା ପାଇଁ ଆରମ୍ଭ କଲା ମାନେ ଆମେ ଭଗବାନଙ୍କର ମଙ୍ଗଳାଚରଣ କରୁଛେ, ସେହିଭଳି ଭାବରେ ଯେଉଁମାନେ ଭଗବାନ ଭକ୍ତ ସେମାନେ ତାଙ୍କ ପାଟିରେ କେବଳ ଭଗବାନଙ୍କର କଥା ହିଁ ଆସିବ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ରାମ ରାମ। ତେଣୁ କଥା କହିବା ପୂର୍ବରୁ ଭଗବାନ କଥା ହିଁ ଆସିବ, ଅନ୍ୟ ଯେକୌଣସି କଥା ହେଲେ ମଧ୍ୟ ଭଗବାନ କଥା ହିଁ ଆସିବ। ଭଗବତ ଗୀତାରେ ମଧ୍ୟ ଭଗବାନ କହିଲେ, ମା ମନୁସ୍ମର ବୁଦ୍ଧିଅତ, ଆମର ଏ ଭୌତିକ ଜଗତରେ ଅନେକ କାର୍ଯ୍ୟ ରହିଛି, ଭୌତିକ କାର୍ଯ୍ୟ ମଧ୍ୟ ରହିଛି, କିନ୍ତୁ ସବୁ ଭୌତିକ କାର୍ଯ୍ୟକୁ ଆମେ ପରମାର୍ଥିକ କାର୍ଯ୍ୟରେ ରୂପାନ୍ତରିତ କରିପାରିବା। ଅର୍ଜୁନ ଯେଉଁ ଯୁଦ୍ଧ କରୁଥିଲେ, ଏ ଭୌତିକ ନୁହଁ, ଭୌତିକ କାର୍ଯ୍ୟ ନୁହଁ, ଇଏ ହେଉଛି ମଧ୍ୟ ପରମାର୍ଥିକ କାର୍ଯ୍ୟ, ଭଗବାନଙ୍କର ଇଚ୍ଛାରେ କାର୍ଯ୍ୟଟି ହେଉଥିଲା। ତେଣୁ ଯାହା ବି ହେଉ, ଏହିଭଳି ଭାବରେ ଯେତେବେଳେ କଥା ରହୁଛି, ଯେଉଁମାନେ ଭଗବତ ଗୀତାରେ ସେଥିପାଇଁ ଭଗବାନ କହିଲେ, ମା ମନୁସ୍ମର ଯୁଦ୍ଧ, ଇଏ ଯେଉଁ କାର୍ଯ୍ୟକୁ ସମସ୍ତେ ତ ଏତେ ଉଚ୍ଚ ସ୍ତରରେ ନାହାନ୍ତି ନା, ସମସ୍ତେ ସବୁ ଟପ୍ମୋଷ୍ଟ ଡିଭୋଟି ନୁହନ୍ତି, ବିଭିନ୍ନ ସ୍ତରରେ ଯେଉଁ ଭକ୍ତ ଅଛନ୍ତି, ଏବଂ ଖୁବ୍ ସେ ଭକ୍ତ ମଧ୍ୟ ଖୁବ୍ କ୍ୱଚିତ। ଅଧିକାଂଶ ଲୋକ ଭଗବାନଙ୍କ ଶରଣରେ ଯାଆନ୍ତି ନାହିଁ, ସେମାନେ ଭୌତିକ କାର୍ଯ୍ୟରେ ଲିପ୍ତ ରହନ୍ତି। ତାଙ୍କ ଭିତରୁ ଯେଉଁମାନେ ଖୁବ୍ କ୍ୱଚିତ, ଯେଉଁମାନେ ଭାଗ୍ୟବାନ, ସେମାନେ ଯେଉଁ କାର୍ଯ୍ୟ କଲେ ମଧ୍ୟ ଭଗବାନ ସେ ଯୁକ୍ତ ହୋଇ କାର୍ଯ୍ୟ କରନ୍ତି। ତେଣୁ ଏହିଭଳି ଭାବରେ ଭଗବାନ କହୁଛନ୍ତି, ମା ମନୁସ୍ମରେ ଯୁଦ୍ଧ, ମୋ ଯୁଦ୍ଧ କଲାବେଳେ ମୋତେ ସ୍ମରଣ କର। ଯିଏ ଯେଉଁ କାର୍ଯ୍ୟ କରୁଛନ୍ତି କିଛି ନା କିଛି ସ୍ମରଣ କରୁଛନ୍ତି, ଏମିତି କିଛି ନାହିଁ ଯେ ସେ କିଛି ଅନ୍ୟ କିଛି ମନରେ କିଛି ଚିନ୍ତା କରୁନାହିଁ, କାର୍ଯ୍ୟ କରୁଛି। ମନରେ ମନଟା ସବୁବେଳେ ଉଡ଼ି ବୁଲୁଛି, କୁଆଡ଼େ କୁଆଡ଼େ ଉଠୁଛି। ତେଣୁ ଭଗବାନ କହିଲେ, ତମେ ମୋର କଥା ସବୁବେଳେ ଚିନ୍ତା କର। କି ଭୋଜନେ କି ସାୟନେ କି ବାଲାଗରଣେ କି ଭୋଜନେ କି ସାୟନେ ରଣେ ଅନିଶ ଚିନ୍ତା କୃଷ୍ଣ ବଲ କାର୍ଯ୍ୟ କରୁଛନ୍ତି କରନ୍ତୁ। ସମସ୍ତେ ଭଗବାନଙ୍କ ସେବା ମିଳିବାର ସୁଯୋଗ ମିଳୁନାହିଁ। ଯିଏ ଯେଉଁ କାର୍ଯ୍ୟ କରୁଛନ୍ତି, ଭୌତିକ ଜଗତରେ ବିଭିନ୍ନ ପ୍ରକାର କାର୍ଯ୍ୟ ରହିଛି, ଯିଏ ସକାଳୁ ଉଠିକି ଯିବେ କାର୍ଯ୍ୟ କରିବା ପାଇଁ ଯିବେ, ଅଫିସ କାର୍ଯ୍ୟ ଅଛି, ସକାଳୁ ସକାଳୁ ଉଠିକି ଚାଲିବେ ବିଭିନ୍ନ କାର୍ଯ୍ୟ, ଗଲାବେଳେ ଭଗବାନଙ୍କ ନାମ ନେବେ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ ରାମ ଭଗବାନ ସୁଯୋଗ ପ୍ରଦାନ କରୁଛନ୍ତି। ଭଗବାନ ଯଦି ବ୍ୟବସ୍ଥା ହେଇଥାନ୍ତା ନା ମୋ ନାମ ନେବା ପାଇଁ ହେଲେ, ଯେମିତି ଗାୟତ୍ରୀ, ଗାୟତ୍ରୀ ଆମେ ଯେଉଁଠି ସେଇଠି ଯେମିତି ସେମିତି କହିପାରିବା ନାହିଁ, ଗାୟତ୍ରୀ କରିବା ପାଇଁ ତା'ର ନିୟମ ରହିଛି, ଏଇଭଳି ଭାବରେ ତୁମେ ଗାୟତ୍ରୀ କରିବ। ସେଇଭଳି ଭାବରେ ଭଗବାନ ଯଦି କହିଥାନ୍ତେ ନା ମୋ ନାମ ଏଇଭଳି ଭାବରେ ନେବ, ନିୟମ ଏଇଭଳି ଭାବରେ କାଳ ଏସବୁ ଥାଆନ୍ତା ଯଦି, ତାହେଲେ ଆମେ ସବୁବେଳେ ନେଇପାରିନଥାନ୍ତେ। କିନ୍ତୁ ଭଗବାନଙ୍କ କୃପା ଏଦା ଦୃଶି ତେବେ କୃପା ଭଗବାନ ନମା ବି ନାମ ନାମ ଗାରୀ ବହୁଧା ନିଜ ସର୍ବଶକ୍ତି, ଭଗବାନଙ୍କର ନାମରେ ସବୁ ଶକ୍ତି ରହିଛି। କିନ୍ତୁ ତତ୍ରାର୍ପିତ ନିୟମିତ ସ୍ମରଣହୀନ କାଳ, ସବୁକିଛି ନାମରେ ଶକ୍ତି ସବୁ ଅର୍ପିତ ହେଲେ ମଧ୍ୟ ତାଙ୍କୁ ନାମ ନେବା ପାଇଁ କୌଣସି ନିୟମ ନା କୌଣସି କାଳର ବ୍ୟବସ୍ଥା କରିନି, ଏ ଭଗବାନ କୃପା ହେଲେ ମଧ୍ୟ ଆମର ଆସୁନାହିଁ। ଅନୁରାଗ ମୋର ଅନୁରାଗ ଆସୁନାହିଁ। ତେଣୁ ଇଏ ଏଇଭଳି ଭାବରେ ଭଗବାନ ଏ ଭୌତିକ ଜଗତରେ ସମସ୍ତଙ୍କୁ ଭଗବାନ ଧାମ ଯିବା ପାଇଁ ସବୁ ବ୍ୟବସ୍ଥା କରୁଛନ୍ତି। ଯେଉଁମାନେ ଶୁଦ୍ଧ ଭକ୍ତ ସେମାନେ ସବୁବେଳେ ଭଗବାନ କଥା ହିଁ କହିବେ। ଚାହିଁଥିଲେ ଅକ୍ରୁର କହିଥାନ୍ତି ନା, ସେ ଏତେ ତାଙ୍କର ଶକ୍ତି ରହିଛି, ମୁଁ ଆଉ ତୁମକୁ ସାହାଯ୍ୟ କରିପାରିବିନି, ଏତିକି କହିଦେଇ ପାରିଥାନ୍ତେ। କିନ୍ତୁ ଇଏ ଭଗବାନଙ୍କର ଗୁଣଗାନ କଲେ 3.5 ଶ୍ଳୋକରେ ଭଗବାନ କଥା ଆସିବ, ଭଗବାନ କଥା ଆସିଲା ମାନେ ଭଗବାନ ଗୁଣ ଚାଲିବ। ଶ୍ରୀରାଧିକା ମାଧବ ୟୋର ପାର ମାଧୁର୍ଯ୍ୟ ଲୀଳା ଗୁଣ ରୂପ ନାନା ପ୍ରତିକ୍ଷଣ ସ୍ୱାଦନ ରୂପାସ୍ୟ ବନ୍ଦେ ଗୁରୁ ଶ୍ରୀ ଚରଣାରବିନ୍ଦ। ଶ୍ରୀରାଧିକା ମାଧବ ୟୋର ପାର ଭଗବାନ ରାଧା ମାଧବଙ୍କର ତାଙ୍କର ନାମ ରୂପ ଗୁଣ ଲୀଳା ଅପାର ରହିଛି। ଲୀଳାଧିକା ମାଧବ ପାର ମାଧୁର୍ଯ୍ୟ ଲୀଳା ଗୁଣ ପ୍ରତିକ୍ଷଣ ସ୍ୱାଦନ ଲୋଲୁପସ୍ୟ, ଲୋଲୁପ ବ୍ୟକ୍ତି ଯିଏ ସବୁବେଳେ ଏଇ ଆସ୍ୱାଦନ କରୁଥିବେ। ସବୁବେଳେ ଆମ ଭାଗବତ ଗୋଟେ ଉଦାହରଣ ଦେଇଛନ୍ତି ପରୀକ୍ଷିତ ମହାରାଜ, ସେଇଭଳି ଭାବରେ ଜଣେ ଲୋଲୁପ ବ୍ୟକ୍ତି ଥିଲେ। ଯେଉଁମାନେ ଉନ୍ନତ ସ୍ତରର ଭକ୍ତ ସେମାନେ ଲୋଲୁପ ବ୍ୟକ୍ତି, ଲୋଲୁପ ବ୍ୟକ୍ତି ଉଦାହରଣ ଦେଉଛନ୍ତି ସୁଖଦେବ ଗୋସ୍ୱାମୀ କିଭଳି ନା, ସ୍ତ୍ରିୟା ମିଟା ନାମ ଏବଂ ସାଧୁ ବାର୍ତ୍ତା, ଗୋଟେ ଯେମିତି ଲମ୍ପଟ ପୁରୁଷ ସ୍ତ୍ରୀ ବିଷୟରେ ଚର୍ଚ୍ଚା କରୁଥିବେ। ଆପଣମାନେ ଦେଖିବେ ଯେଉଁମାନେ ଭକ୍ତି ରାଜ୍ୟକୁ ଆସୁନାହାନ୍ତି, ତାମାନେ ସେମାନଙ୍କ ଭିତରେ ଏହିସବୁ ଚାଲିଛି, ଚର୍ଚ୍ଚା ଚାଲିଛି, ଏ ଫିଲ୍ମ ଗୀତ ଇତ୍ୟାଦି ଯାହା ସବୁ ହେଉଛି ଏ ଖାଲି ଏହିସବୁ କଥା, ସ୍ତ୍ରୀ ପୁରୁଷ ବିଷୟରେ ସବୁ ଚର୍ଚ୍ଚା ଚାଲିଛି, ଆଲୋଚନା ଚାଲିଛି, କିନ୍ତୁ ସେମାନେ ହେଇପାରୁନାହାନ୍ତି, ତୃପ୍ତ ହେଇପାରୁନାହାନ୍ତି, ସକାଳୁ ରାତି ପର୍ଯ୍ୟନ୍ତ ଏହିକରି ମଧ୍ୟ ସେମାନେ ତୃପ୍ତ ହେଇପାରୁନାହାନ୍ତି। କିନ୍ତୁ ଏଇଭଳି ଭାବରେ ଯେଉଁ ରହିଛି ସେଇଭଳି ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜଙ୍କୁ କହିଲେ, ତମେ ଗୋଟେ ଲମ୍ପଟ ବ୍ୟକ୍ତି, ପରୀକ୍ଷିତ ତମେ ଗୋଟେ ଲମ୍ପଟ ବ୍ୟକ୍ତି। ପ୍ରକୃତରେ ସୁଖଦେବ ଗୋସ୍ୱାମୀ ଚାହୁଁନଥିଲେ ଭଗବାନ ଏ ଲୀଳାଟିକୁ ବର୍ଣ୍ଣନା କରିବା ପାଇଁ। ଭଗବାନ ପଞ୍ଚମ ବର୍ଷର ଲୀଳାଟି ହେଇଥିଲା, ବ୍ରହ୍ମା ଯେଉଁ ଚୋରି କରି ନେଇଯାଇଥିଲେ ଭଗବାନଙ୍କର ବକ୍ସାମାନଙ୍କୁ, ସାଙ୍ଗ ବାଳକମାନଙ୍କୁ ନେଇଯାଇଥିଲେ, ସେଇଟାକୁ କହିବା ପାଇଁ ଚାହୁଁନଥିଲେ। ସେଥିପାଇଁ ଖାଲି ପ୍ରସଙ୍ଗକ୍ରମେ କହିଦେଲେ, ଏ ଲୀଳାଟି ଯଦିଓ ହୋଇଥିଲା କୌମାର ବୟସରେ, କିନ୍ତୁ ତାଙ୍କ ସାଙ୍ଗ ବାଳକମାନେ ଗୌଗଣ୍ଡ ବୟସରେ ଏଇଟା ବର୍ଣ୍ଣନା କଲେ। ସୁଖଦେବ ଗୋସ୍ୱାମୀ ଚାହୁଁନଥିଲେ କହିବା ପାଇଁ, କିନ୍ତୁ ପରୀକ୍ଷିତ ମହାରାଜ ଲୋଲୁପ ବ୍ୟକ୍ତି, ସିଏ ଭଗବାନ କଥାରେ ଲୋଲୁପ ରହିଛନ୍ତି ସିଏ। ତେଣୁ ସେ ପଚାରିଲେ, ବ୍ରହ୍ମନ କାହିଁକି ଏଇଟା ହେଲା? ଯେତେବେଳେ ହେଲା ପଚାରିଦେଲେ, ଯେତେବେଳେ ସେତେବେଳେ ସୁଖଦେବ ଗୋସ୍ୱାମୀ ସମାଧିଗ୍ରସ୍ତ ହେଇଗଲେ। ଦଶମ ସ୍କନ୍ଧ 13 ଅଧ୍ୟାୟରେ ଏଇଟା ବର୍ଣ୍ଣନା କରାଯାଇଛି। ସମାଧିଗ୍ରସ୍ତ ଯେତେବେଳେ ହେଇଗଲେ, ସେଠି ଥିବା କିଏ ନାରଦ ମୁନି, ବ୍ୟାସଦେବ, ପରଶୁରାମ ଇତ୍ୟାଦି, ବ୍ରହ୍ମର୍ଷି, ଦେବର୍ଷି, ରାଜର୍ଷି ଇତ୍ୟାଦି ସମସ୍ତେ ଉଚ୍ଚସ୍ୱରରେ କୀର୍ତ୍ତନ କଲେ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ। ଖାଲି ଖାଲି ପାଟିରେ କୀର୍ତ୍ତନ କଲେନି, ଡାହାଣ ଯେଉଁ କୋଳ କର୍ତ୍ତାଳ ରହିକରି ସେ କୀର୍ତ୍ତନ କଲେ। କୀର୍ତ୍ତନ କରିବାରୁ ସୁଖଦେବ ଗୋସ୍ୱାମୀଙ୍କର ଆସିଲା, ଯାଇକରି ବାହ୍ୟ ଆସିଲା, ବାହ୍ୟ ଆସିକରି ସେ ଏଇ କଥାଟି କହୁଛନ୍ତି, କହୁଛନ୍ତି ସତାମୟଂ ସାର ଭୂତା ନିସର୍ଗୋ ଯଦର୍ଥବାଣୀ ଶ୍ରୁତଚେତ ସାମପି ପ୍ରତିକ୍ଷଣ ନବ୍ୟବତ ଅତ୍ୟୁତ ସ୍ତ୍ରିୟା ଭୂତା ନାମ ସାଧୁ ବାର୍ତ୍ତା। ତାଙ୍କୁ କହିଲେ, ଲମ୍ପଟ ବ୍ୟକ୍ତି ତମେ କରିକି, ସତାମୟଂ ସାର ଭୂତା ନିସର୍ଗ, ଯେଉଁମାନେ ଭଗବାନଙ୍କର ସତାମ, ତାଙ୍କର ସତାମୟଂ ସାରଭୂତା, ସେମାନେ ସାର ଜିନିଷଟାକୁ ଗ୍ରହଣ କରିଛନ୍ତି, ତାଙ୍କର ନିସର୍ଗ ତାଙ୍କର ସ୍ୱଭାବ ଏହିଭଳି ଭାବରେ। ସତାମୟଂ ସାରଭୂତା ନିସର୍ଗ ବା କ'ଣ ପ୍ରତି ସତାମୟଂ ସାରଭୂତା ନିସର୍ଗ ପ୍ରତିକ୍ଷଣ ନବ୍ୟବତ ଅତ୍ୟୁତ ସ୍ଥିର, ଆଉ ଗୋଟେ କ'ଣ ରହିଗଲା, ଇଏ ତାଙ୍କର ଭଗବାନ କଥା, ସେହି କଥା ବାରମ୍ବାର ଶୁଣୁଛନ୍ତି, କିନ୍ତୁ ତାଙ୍କୁ ନୂଆ ଲାଗୁଛି। ହନୁମାନ କଥା କ'ଣ କହିବା, ଯେ ଭାଗବତଙ୍କୁ କହିଥିଲେ ନାରଦ ମୁନି, ବ୍ୟାସଦେବଙ୍କୁ ଭାଗବତ କଥା କହିଥିଲେ, ସିଏ ଯେତେବେଳେ ଶୁଣୁଛନ୍ତି, ବ୍ୟାସଦେବ ସୁଖଦେବ ଗୋସ୍ୱାମୀ ଭାଗବତ କହିଥିଲେ, ଏବଂ ସିଏ ଯେତେବେଳେ ଶୁଣୁଛନ୍ତି ସୁଖଦେବ ଗୋସ୍ୱାମୀ କହୁଛନ୍ତି ଭାଗବତ, ତାଙ୍କୁ ଲାଗୁଛି ଏ କଥା ହିଁ ଆଗରୁ ଆମେ ଶୁଣିନୁ ବୋଧେ, ଅଶ୍ରୁତଚରମିବ ଏଭଳି ଭାବରେ ଆଚାର୍ଯ୍ୟମାନେ ଟୀକାର କରିଛନ୍ତି। ସେ ଲାଗୁଛି ଏ କଥା ନୂଆ ଭଳି ଲାଗୁଛି, ଏଇଟା କେଉଁଠି କିଏ କହିଥିଲା, କି କେଉଁଠି ନାରଦ ମୁନି ବ୍ୟାସଦେବ ଏଇଭଳି ଭାବେ ଚିନ୍ତା କରୁଛନ୍ତି, ଏ ଭାଗବତ ଶାସ୍ତ୍ର ଏଭଳି। ତେଣୁ ଇଏ ପରୀକ୍ଷିତ ମହାରାଜ ସେଭଳି ଭାବରେ ପ୍ରତିକ୍ଷଣ ନବ୍ୟବତ ଅଚ୍ୟୁତ ସ୍ଥିତ, ପ୍ରତିକ୍ଷଣ ଏଇ କଥା ତାକୁ ନୂତନ ଭଳି ଲାଗେ। ଯଦର୍ଥ ବାଣୀ ଶ୍ରୁତଚେତ ସାମପି, ସାଧୁମାନଙ୍କର ସ୍ୱର୍ଗ ନିସର୍ଗ ବା ତାଙ୍କର ସ୍ୱଭାବ ହେଉଛି ଏଇଭଳି, ତାଙ୍କର ଅର୍ଥ, ତାଙ୍କର ବାଣୀ, ତାଙ୍କର ଶ୍ରୁତି, ତାଙ୍କର ଚେତସା ଚେତନା ସବୁକିଛି ଏଇ ଭଗବାନ ସହିତ ପ୍ରତିକ୍ଷଣ ନବ୍ୟବତ ଅଚ୍ୟୁତ ସୁଯୋଗ, ଏ କ'ଣ ସେଇଟା ଲୋଲୁପ ଲୋପ ଲୋଲୁପ୍ୟ ଲୋଲୁପ ବ୍ୟକ୍ତି ଭଳି ସେ ଆସ୍ୱାଦନ କରୁଥିବେ। ପ୍ରତିକ୍ଷଣ ନବ୍ୟବତ ଅଚ୍ୟୁତ ସୁଯୋଗ, ଅଚ୍ୟୁତଙ୍କର ଏଇସବୁ ନାମ ରୂପ ଗୁଣ ଲୀଳା ପ୍ରତିକ୍ଷଣ ତାଙ୍କୁ ଲାଗୁଥିବ ନୂଆ ନୂଆ ଲାଗୁଥିବ। ସେଇଭଳି ଭାବରେ ସ୍ଥଳକୁ ଗଲେ ଜଣେ ଏଇଭଳି ଭାବରେ ଅନୁଭବ କରିବେ, ନୂତନ ଲାଗିବ, ଲାଗିବ ନାହିଁ ମୁଁ ଶୁଣିଦେଇଛି, ଦେଖିଦେଇଛି, କହିଦେଇଛି, ଶୁଣିଦେଇଛି, ଆଉ ଦରକାର ଏଇଭଳି ଭାବେ ତାଙ୍କୁ ଲାଗିବ, ଏ ଭାଗବତ କେତେ ଶୁଣିବା, ସେଇ ଜିନିଷ ମୁଁ ବହୁତ ଶୁଣୁଛି। ତାମାନେ ତାଙ୍କର ଏଇ ସ୍ୱର୍ଗ ଆସିନାହାନ୍ତି, ତାଙ୍କର ସେ ଇଏ ସ୍ତରରେ ରହିଛନ୍ତି, ଭୌତିକ ସ୍ତରରେ ରହିଛନ୍ତି, ତାଙ୍କୁ ନୂଆ ଲାଗୁନାହିଁ, ତାଙ୍କୁ ଲାଗୁଛି ପୁରୁଣା ଜିନିଷ, ତାଙ୍କର ହୃଦୟ ଶୁଦ୍ଧ ହେଇନାହିଁ। ଯେଉଁମାନଙ୍କ ହୃଦୟ ଶୁଦ୍ଧ ହେଇଛି ତାଙ୍କୁ ନୂତନ ଲାଗୁଥିବ ସେଇ ଜିନିଷ। ତେଣୁ ଭାଗବତଙ୍କୁ କୁହାଯାଏ ଆସ୍ୱାଦନ କର, ସେଇ କଥା ଆମେ ଶୁଣୁଛୁ ସବୁଦିନେ, କିନ୍ତୁ ନୂଆ ଲାଗିବ। ମୁଁ ଏଇ ଶୁଣିଛି, ଶୁଣୁଥିଲି ଗତକାଲି, ପରଦିନ ଶୁଣୁଥିଲି, ତାପର ଦିନ ଶୁଣିଲି, ତାପର ଦିନ କେତେ ଶୁଣିଲି, ନା ସବୁବେଳେ ଲାଗିବ ନୂଆ, ଏଇଟା ମୁଁ ଶୁଣିନଥିଲେ ପ୍ରଥମ ତାର କାଲି ଶୁଣୁଛି। ପ୍ରତିକ୍ଷଣ ନବ୍ୟବତ ଅଚ୍ୟୁତ ସେଟା ସବୁବେଳେ ତାକୁ ନୂତନ ଲାଗିବ। ଏବଂ କିଭଳି ଭାବରେ ନା କହୁଛନ୍ତି ସ୍ତ୍ରିହା ପିତା ନାମ ସାଧୁ ବାର୍ତ୍ତା, ଯେମିତି ଲମ୍ପଟ ପୁରୁଷ ସ୍ତ୍ରୀମାନ ବିଷୟ ଶୁଣିବା ପାଇଁ ବହୁତ ଆନନ୍ଦ ପ୍ରକାଶ କରନ୍ତି, ସେ ବିଷୟ ଚର୍ଚ୍ଚା ଚାଲିଛି, ଇସ୍କନରେ ମଧ୍ୟ ଚର୍ଚ୍ଚା ଚାଲିଛି, ଅନ୍ୟ କଥା କ'ଣ କହିବା, ଇସ୍କନରେ ମଧ୍ୟ ଚର୍ଚ୍ଚା ଚାଲିଛି। ସାଧୁ ବାର୍ତ୍ତା ଏ ସାଧୁ ନୁହଁ, ଅସାଧୁ ଅସାଧୁମାନେ ଯେଭଳି ଭାବରେ ଗ୍ରାମ୍ୟ କଥାରେ ଆଗ୍ରହ ପ୍ରକାଶ କରନ୍ତି, ନ୍ୟୁଜ୍ କ'ଣ ହେଲା, ସବୁ କହିଲା କ'ଣ ହେଲା କ'ଣ ହେଲା ସବୁ ଜିନିଷ ଆଗ୍ରହ ପ୍ରକାଶ କରନ୍ତି, ସେହିଭଳି ଭାବରେ ସାଧୁମାନେ ସେଥିରେ ଆନନ୍ଦିତ ହୁଅନ୍ତି ନାହିଁ। ସାଧୁମାନେ ଆନନ୍ଦିତ ସେ ଭଗବାନ କଥାରେ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ଏଇଥିରେ ଆମେ ଜାଣିବା ଆମର ସ୍ତର କେଉଁଠି, ଆମକୁ କହିବା ପଡ଼ିବନି ତୁମେ ଏଇ ସ୍ତରରେ ଅଛ ବୋଲି, ତୁମର ସ୍ତର ହେଉଛି ଏଇଟା, କାର୍ଯ୍ୟରୁ ଜଣାପଡ଼ିବ, ଫଳେ ଫଳରେ ସିଦ୍ଧିଟା ଆସିବ, ଫଳେ ନ ପରିଚୟ, ଫଳରୁ ଜାଣିପାରିବେ ଆମେ କିଏ କେଉଁ ସ୍ତରରେ ଅଛନ୍ତି, ତାଙ୍କ କାର୍ଯ୍ୟରୁ ଜଣାପଡ଼ିବ। ଭାଗବତ ଆରମ୍ଭରେ ଏ କଥା କହିଲେ, ସୁତ ଗୋସ୍ୱାମୀ କହିଲେ, କହିଲେ ଧର୍ମ ସନୁଷ୍ଠିତ ପୁଂସାମ ବିଶ୍ୱକ୍ଷଣ କଥା ସୁଧ ମୋତ୍ପାଦ ଯଦି ରଥିମ ଶ୍ରମ ଏ ବହି କେବଳ। ଆମେ ବହୁତ ସୁନ୍ଦର ଭାବରେ କାର୍ଯ୍ୟ କରୁଛେ, ବହୁତ ସବୁ କରୁଛେ କାର୍ଯ୍ୟ, ଏଭଳି କରୁଛେ ସେଭଳି କରୁଛେ ସେଭଳି କରୁଛେ, କିନ୍ତୁ ଭଗବାନ କଥା ପାଇଁ ଆମର ଆଗ୍ରହ ନାହିଁ। ଆମର ଆଗ୍ରହ ହେଉଛି କ'ଣ ନ୍ୟୁଜ୍ ହେଲା, କେଉଁଠି କେତେ ଲୋକ ମଲେ, କେତେ କଲେ, କେତେ କ'ଣ କଲେ, କେତେ କ'ଣ ହେଲା ପଲିଟିକାଲ ନ୍ୟୁଜ୍, ଇଏ ସେ ସବୁ ଏଇସବୁ ଜିନିଷରେ ଆଗ୍ରହ ରହିଛି। ତାହେଲେ ବୁଝିବାକୁ ପଡ଼ିବ ଶ୍ରମ ଏବ ହି କେବଳ, ଖାଲି ଶ୍ରମ ଆମେ କହିଥିଲେ ହେଇଥାନ୍ତା ନା, ଶ୍ରମ ଏବ, ଖାଲି ଶ୍ରମ ଏବ କହିଥିଲେ ନା, ଶ୍ରମ ଏବ ହି ପୁଣି କେବଳ, ଚାରୋଟି ବିଶେଷଣ ଦେଲେ ଏଭଳି ଭାବେ କଥା। ଭଗବାନ କଥା ପ୍ରତି ଆଗ୍ରହ ଆସୁନାହିଁ ମାନେ ଆମ ସ୍ତର ହେଉଛି ଏଇଠି, ଆମେ ଏତେ ବର୍ଷ ରହିଛେ ମନ୍ଦିରରେ ରହିଛେ, ଏତେ ବର୍ଷ କରୁଛେ, ଏତେ ସେବା କରୁଛେ, ଏତେ ସବୁ କରୁଛେ, କିନ୍ତୁ ଭଗବାନ କଥା ପାଇଁ ଆଗ୍ରହ ନାହିଁ। ତାହେଲେ ଆମର ସ୍ତର ହେଉଛି ଏଇଟା ଶ୍ରମ, ଯାହା କହିଲେ ସବୁ ଶ୍ରମ ନା। ଯଦି ଯେତେବେଳେ କହୁଛନ୍ତି ସୁଖଦେବ ଗୋସ୍ୱାମୀ, ସୁଧ ଗୋସ୍ୱାମୀ କହୁଛନ୍ତି, ସ୍ୱର୍ଣ୍ଣକାଦି ଋଷିମାନେ କହୁଛନ୍ତି, ମହାରାଜ ପ୍ରଭୁ ଖାଲି ଶ୍ରମ ନା, ଶ୍ରମ ଏବ କେବଳ ଶ୍ରମ ନା, କେବଳ ଶ୍ରମ, ଶ୍ରମ ଏବ ହି ନିଶ୍ଚିନ୍ତ ଭାବରେ କେବଳ ଶ୍ରମ, ଆଉ କିଛି ନାହିଁ ନା, ଶ୍ରମ ଏବ ହି କେବଳ, କେବଳ ଶ୍ରମ ଏବ ହି ଆଉ କିଛି ନାହିଁ। ତାଙ୍କର ଯେଉଁ ଯେଉଁ ଧର୍ମ କରୁଛନ୍ତି, ଅଧର୍ମ କରୁନାହାନ୍ତି, ଅଧର୍ମ କଥା କୁହାଯାଉ ନାହିଁ, ଯେଉଁମାନେ ଧାର୍ମିକ ବ୍ୟକ୍ତି ଯେଉଁ ଧର୍ମ କରୁଛନ୍ତି ଭଗବାନ କଥାରେ ଆଗ୍ରହ ଆସୁନାହିଁ ମାନେ ଶ୍ରମ ଏବ ହି କେବଳ। ଏଇଭଳି ଭାବରେ ତାଙ୍କୁ ବୁଝିବାକୁ ପଡ଼ିବ, ତାଙ୍କ ସ୍ତର ହେଉଛି ଏଇଭଳି ଭାବରେ। ତେଣୁ ଏଇଥିରୁ ଆମେ ଜାଣିବା ଅକ୍ରୁରଙ୍କର ସ୍ଥିତି କେଉଁଭଳି ଭାବରେ, ଅକ୍ରୁରଙ୍କ ସ୍ଥିତି ସେଇଭଳି ଭାବରେ, ତେଣୁ ସେ 3.5 ଶ୍ଳୋକରେ ଭଗବାନଙ୍କ ଗୁଣଗାନ କଲେ, ଭଗବାନ କଥା ପଡ଼ିଗଲା ମାନେ ତାଙ୍କର ଗୁଣ ଆସିବ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ତେଣୁ ଭକ୍ତି ଆରମ୍ଭ ହେଉଛି ଶ୍ରବଣରୁ, ଭକ୍ତିଟା ଆମେ ଯଦି ଶ୍ରବଣ କରୁନାହିଁ, ଆଉ ଅନେକ ଅନେକ କାର୍ଯ୍ୟ କରୁଛେ, କ'ଣ ତୁମେ କରୁଛ, କିନ୍ତୁ ଶ୍ରବଣ ମୂଳ ଜିନିଷ କରୁନ, ମୂଳର ଗଛର ମୂଳ ତ ଚଢ଼ିନାହ, ଡାଳକୁ କେମିତି ପଡ଼ିଯିବ, ଯାଇକି ପହଞ୍ଚିବ ଡାଳରେ, ପତ୍ର ଫୁଳ ପ୍ରାପ୍ତ ହେଇଯିବ କେମିତି ପାରିଯିବ, ମୂଳରୁ ଆସି ଯିବାକୁ ପଡ଼ିବ, ଶ୍ରବଣରୁ ଆରମ୍ଭ ହବ କଥା, ଭକ୍ତି ଆରମ୍ଭ ହେଉଛି ଶ୍ରବଣରୁ। ଯାହାକୁ ଶୁଭୁନଥିବ ଭଲ କଥା, ହଉ ଠିକ୍ ଅଛି, ଯାହାକୁ ଶୁଭୁନଥିବ ସିଏ ଛାଡ଼, ଆମେ ତାକୁ ଛାଡ଼ିଛୁ, ଏକ୍ସେପ୍ସନ୍ ଦେଇଦେବୁ ତାକୁ, ଛାଡ଼ି ସିଏ ତାକୁ ଶୁଣୁନି ଆଉ କ'ଣ କରିବା, ଶୁଣିପାରୁନା, କିନ୍ତୁ ଯାହାର ଶ୍ରବଣ ଶକ୍ତି ରହିଛି ଯେ ଶୁଣିପାରୁ, ସେଇଟା କୁହାଗଲା ନା ଭାଗବତରେ, ସେଇଟା ମୋତେ କହିଛନ୍ତି ସୁଧ ଗୋସ୍ୱାମୀ, ସେଇଟା କହିଲେ ସୌନ କହୁଛନ୍ତି, ଏଇଟା ବିଲେ ବତରୁ କ୍ରମ ବିକ୍ରମାଣେ ନ ଶୁଣନ୍ତ କର୍ଣ୍ଣ ପଟେ ନ ରସ, ସେ କାଲାମାନ କଥା କହିନାହାନ୍ତି, କାନ ଅଛି କିନ୍ତୁ ଶୁଣୁନାହାନ୍ତି, ତାହେଲେ ସେମାନଙ୍କର କାନଟା ହେଉଛି କିଭଳି ଭାବରେ, ସର୍ପର ଗାତ ସତ୍ୟ ସଦୃଶ ବିଲେ ବତୁ ସର୍ପର ଗାତ, ସେ ଶୁଣୁନାହାନ୍ତି, କିନ୍ତୁ କାନ ଯାହାର ନାହିଁ ଆଉ କ'ଣ କରିବ, ତା କାନ ନଥିଲେ, କାନ ନଥିଲେ ମଧ୍ୟ ଆଜିକାଲି ସମାଜ ବ୍ୟବସ୍ଥା ହେଇଯାଇଛି, ଭଗବାନ ବର୍ତ୍ତମାନର ମଡ଼ର୍ଣ୍ଣ ଯୁଗରେ ଯେଉଁମାନେ 3 ରହିଛି, ଗୋଟେ କାନ ନାହିଁ ଶୁଣି କଥା ନାହିଁ, ଜୁହା ନାହିଁ, ଆଖି ନାହିଁ, ବାଜିଗଲେ ହାତୀ ବାଜିଗଲେ ଦୋଷ ନାହିଁ, କାନ ନାହିଁ ଶୁଣିପାରିବେ ନାହିଁ, ଆଖି ନାହିଁ ଦେଖିପାରିବେ ନାହିଁ, ଆଉ ଜୁହା ନାହିଁ କଥା କହିପାରିବେନି, କିନ୍ତୁ ତାଙ୍କ ପାଇଁ ମଧ୍ୟ ବ୍ୟବସ୍ଥା ହେଇଛି, ସେମାନେ ଶୁଣିପାରିବେ, କହିପାରିବେ, ଦେଖିପାରିବେ କିଭଳି ଭାବରେ ବଡ଼ ତ କହୁଛି ଏଇଟା କି ଲିପି ସବୁ ରହିଛି କରିକି ସେ କହିଦେବେ, ଯେ ଦେଖିପାରିବ ସେ କହିଦେବ, ଯେମିତି କହିକି ତାଙ୍କ ଭିତରେ କଥା ଚାଲିଥିବ। ହଁ ଏପଟେ କ'ଣ ସେଟାକୁ ବ୍ରେଲେ ବ୍ରେଲେ ବୋଲି କୁହାଯାଏ, ବ୍ରେଲେ ଗୋଟେ ଲିପି ରହିଛି। ଆମର ଜଣେ ଭକ୍ତ ଆସିବେ ଅନ୍ଧ ସିଏ, କିନ୍ତୁ ଭାଗବତ ଶାସ୍ତ୍ରରେ ତାଙ୍କର ବହୁତ ଆଗ୍ରହ, ଭାଗବତ ଶାସ୍ତ୍ରରେ ପ୍ରଚାର କରୁଛନ୍ତି ଅନ୍ଧ ସିଏ, ଏଇଭଳି ଭାବରେ ରହିଛି, କିନ୍ତୁ ସେ ଶୁଣିପାରୁଛନ୍ତି ଦେଖିପାରୁନାହାନ୍ତି, ସେଇଭଳି ଭାବରେ ସବୁ ରହିଛି। ସେ କେଉଁଭଳି ଭାବରେ ସବୁ ରହିଛି, ଭଗବାନ ସବୁ ବ୍ୟବସ୍ଥା କରିଛନ୍ତି, ଶୁଣି ନପାରିଲେ ମଧ୍ୟ ସେ ଆହୁରି ସବୁ ଅନ୍ୟ ତାଙ୍କର ସବୁ ରହିଛି, କ'ଣ ତାଙ୍କର ସବୁ ରହିଛି ସ୍ପେଶାଲ ଫିଚର ସବୁ ରହିଛି, ଏଇସବୁ ଆସ୍ୱାଦନ କରିପାରିବେ। ସେ ଭଗବାନ ପାଞ୍ଚଟି ଦେଇଛନ୍ତି ବିଷୟବସ୍ତୁ ଦେଇଛନ୍ତି, ଖାଲି ଗୋଟିଏ ଦେଇନାହାନ୍ତି, ଖାଲି ଶୁଣିକିରି ଆମେ ଆସ୍ୱାଦନ କରିବା ଆଉ କିଛି ନାହିଁ ନା, ଦେଖିକିରି ଆସ୍ୱାଦନ କରିବା, ଶୁଣିକିରି ଜୁହା ମାଧ୍ୟମରେ, ନାସିକା ମାଧ୍ୟମରେ, ଚକ୍ ତୋକ୍ ମାଧ୍ୟମରେ ପାଞ୍ଚ ପ୍ରକାର ବ୍ୟବସ୍ଥା କରିଛନ୍ତି ଭଗବାନ। ଯାହା ହଉ, ଯେଉଁମାନଙ୍କର ଶୁଣିବା ଶକ୍ତି ରହିଛି କିନ୍ତୁ ଶୁଣୁନାହାନ୍ତି, ସେମାନଙ୍କର ଏହି ସ୍ତର ରହିଛି, ଆମେ କହୁନୁ ଏଇଟା ଭାଗବତ କୁହାଯାଇଛି। ତେଣୁ ଅକ୍ରୁର ସେଇଭଳି ଭାବରେ ଭଗବାନ କଥା ଯେତେବେଳେ ପଡ଼ିଲା ନ ରହିପାରିଲେ ନାହିଁ, ଭଗବାନ ଗୁଣଗାନ କରିକିରି ରହିପାରିଲେ ନାହିଁ। ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜଙ୍କ ପ୍ରଶ୍ନର ଉତ୍ତର ଦେଉଛନ୍ତି, ସେତେବେଳେ ସିଏ ଭଗବାନ ଗୁଣଗାନ କରିନଥିଲେ, ଭଗବାନ ଗୁଣଗାନ ଏତେ ଉନ୍ନତ ସ୍ତରର ସୁଖଦେବ ଗୋସ୍ୱାମୀ ମହାଭାଗବତ, କିନ୍ତୁ ଭଗବାନଙ୍କର ଗୁଣଗାନ ନ କରିକିରି ସିଧାସଳଖ ପ୍ରଶ୍ନର ଉତ୍ତର ଦେଇଦେଇଥିଲେ। ଏଇ ଯେତେବେଳେ ମନେ ପଡ଼ିଗଲା ସେତେବେଳେ ଗୋଟିଏ ଗୋଟିଏ ପ୍ରଶ୍ନ ପଚାରୁଛନ୍ତି, ଚତୁର୍ଥ ଅଧ୍ୟାୟରେ ସୁଖଦେବ ଗୋସ୍ୱାମୀଙ୍କର ମନେ ପଡ଼ିଗଲା, ଆରେ ମୁଁ ଭଗବାନଙ୍କ କଥା କହିବି ଆଉ ମୁଁ ଭଗବାନଙ୍କର ଗୁଣଗାନ କରିନାହିଁ, କିନ୍ତୁ ତେରଟି ଶ୍ଳୋକରେ ଭଗବାନଙ୍କର ମଙ୍ଗଳାଚରଣ କରିଛନ୍ତି। ତୃତୀୟ ସ୍କନ୍ଧ ଚତୁର୍ଥ ଅଧ୍ୟାୟ 12-24 ଏ ତେରଟି ଶ୍ଳୋକରେ ଭଗବାନଙ୍କର ମଙ୍ଗଳାଚରଣ କରିଛନ୍ତି, ଗୁଣଗାନ କରିଛନ୍ତି। ତେଣୁ ଅକ୍ରୁର ସେଇଭଳି ଭାବରେ ମନା କରିଦେଇଥିଲେ ହେଇଥାନ୍ତା, କିନ୍ତୁ ସିଏ ମନା କଲେ, କିନ୍ତୁ ଭଗବାନ ଗୁଣଗାନ କରି କରିକି ମନା କଲେ। ଯେତେବେଳେ ଏହିଭଳି ଭାବରେ ପ୍ରତ୍ୟାଖ୍ୟାତ ସହ କହିଲେ ସେ ତ ଦନୁଆ ବା ଶବ୍ଦ ଅକ୍ରୁର, ଅକ୍ରୁର ଯେତେବେଳେ ପ୍ରତ୍ୟାଖ୍ୟାତ କରିଦେଲେ ତେନାପି, ନା ନା ସହ କହିଲେ ସତଧନୁଆ, ତାଙ୍କୁ ଯେତେବେଳେ ପ୍ରତ୍ୟାଖ୍ୟାନ କରିଦେଲେ ତେନାପି ବା ଅକ୍ରୁର ଯେତେବେଳେ ପ୍ରତ୍ୟାଖ୍ୟାନ କଲେ ସତଧନୁଆ ମହାମଣି, ସତଧନୁଆ ସେ ମଣିକି ନେଇକି ଯାଇଥିଲେ ବା ତା ଫେରିକି ଆସିକିରି ଘୋଡ଼ା ଧରିକିରି ମଣିକି ନେଇକିରି ତାଙ୍କୁ ଦେଇଦେଇଗଲେ। ମହାମଣି ଖାଲି ମଣି ବୋଲି କୁହାଯାଉନି, ମହାମଣି, ମହାମଣି ହେଉଛି କ'ଣ, ଏଇଟା ହେଉଛି କ'ଣ ସେ ମଣି ନା ସମନ୍ତକ ମଣି, ମହାମଣି। ସବୁଥିରେ ବିଭିନ୍ନ ସ୍ତର ରହିଛି, ଅଧମ ମଧ୍ୟମ ଉତ୍ତମ, ଏହି ମହାମଣି ମହାସ୍ତରର ଉତ୍ତମ ସ୍ତରର ମଣି, କିନ୍ତୁ ଭଗବାନଙ୍କ ସେବାରେ ନ ଲାଗିବାରୁ ଏଇଟା ଅଧମ ସ୍ତର ହେଇ କାର୍ଯ୍ୟ କରିବ। ଆମେ ଶୁଣୁଥିଲେ ମଣିର ବହୁତ ପ୍ରକାର ରହିଛି, ଗୁଣ ରହିଛି, ସେଠି ଦୁର୍ଭିକ୍ଷ ହେବ ନାହିଁ, କିଛି ଅସୁବିଧା ହେବ ନାହିଁ, ଚୋର ଆସିପାରିବେ ନାହିଁ, ଏଇଭଳି ଭାବରେ ବହୁତ କଥା ରହିଥିଲା ତା'ର, କିନ୍ତୁ ସେଇଟା ଯଦି ଭଗବାନଙ୍କ ସେବାରେ ନ ଲାଗିଲା ତାହେଲେ ସେ ସବୁ ପ୍ରକାର ଅନର୍ଥ ଆଣି ପ୍ରଦାନ କଲା। ଭୌତିକ ଜଗତରେ ଯେତେ ସବୁ ରହିଛି ଭଲ ଗୁଣ ସବୁ ରହିଛି, ଭଲ ଗୁଣ ରହିଛି, ବହୁତ ଭଲ ଗୁଣ ସବୁ ରହିଛି, ବହୁତ ଲୋକଙ୍କର ବହୁତ ଭଲ ଗୁଣ ରହିଛି, କିନ୍ତୁ ସେ ଗୁଣ ଦ୍ୱାରା ସେମାନେ ଭଗବାନଙ୍କର ସେବାରେ ନିଯୁକ୍ତ ନାହାନ୍ତି, ତାହେଲେ ସେ ଗୁଣଟା ତାଙ୍କର ଜିରୋ ବା ମାଇନସ୍ କାର୍ଯ୍ୟ କରିବ, ମାଇନସ୍ କାର୍ଯ୍ୟ କରିବ, ପ୍ଲସ୍ କାର୍ଯ୍ୟ କରିବ ନାହିଁ, ମାଇନସ୍ କାର୍ଯ୍ୟ କରିବ, ସେଇଟା ତାଙ୍କର କ'ଣ ତାଙ୍କୁ ପତନରେ ସାହାଯ୍ୟ କରିବ। ଭାଗବତ ଦ୍ୱିତୀୟ ସ୍କନ୍ଧ ତୃତୀୟ ଅଧ୍ୟାୟରେ ଶ୍ଳୋକଟି ଅଛନ୍ତି, ବହୁତ ସୁନ୍ଦର ସବୁ ରହିଛି, ଗୁଣ ସବୁ ରହିଛି, ଏସବୁ ରହିଛି, କିନ୍ତୁ ସେସବୁ ଭଗବାନଙ୍କର ସେବାରେ ଲାଗୁନାହିଁ। ଭାର ପରଂ ପଟ କିରୀଟ ଜୁଷ୍ଟ ମମି ଅପି ଉତ୍ତମାଙ୍ଗଂ ନ ନହେରନ୍ କୁନ୍ଦମ ସାବୁ କରୋଜେ କୃତ ସପର୍ଯ୍ୟାମ ହରେ ଲସତ୍କାଞ୍ଚନ କଙ୍କଣ ହବା। ଦେଖନ୍ତୁ,
ଯାହା ବହୁତ ସୁନ୍ଦର ମୁକୁଟଟା, ଭଗବାନ ବହୁତ ସୁନ୍ଦର ମୁକୁଟ ଲଗାଉଛେ, ଏଇଭଳି ଭାବରେ ରାଜସ୍ଥାନର ଲୋକମାନେ ସବୁ ମୁକୁଟ ଲଗାନ୍ତି, ବା କ'ଣ କ'ଣ ତାକୁ କୁହନ୍ତି, ପଗଡ଼ି, ପଗଡ଼ି ସବୁ ପିନ୍ଧନ୍ତି, ଏଇଟା ତାଙ୍କର ସମ୍ମାନର ପ୍ରତୀକ। ଏତେ ଧନୀ ବ୍ୟକ୍ତି ଥିବେ ତାଙ୍କର ସେତେ ଧନ ଧନୀ ଧନର ପଗଡ଼ି, ଧନୀ ପଗଡ଼ି ବା ବହୁତ କଷ୍ଟଲି ପଗଡ଼ି ଧାରଣ କରନ୍ତି, କିନ୍ତୁ ସ୍ୱର୍ଣ୍ଣକ ଋଷି କହୁଛନ୍ତି ଭାର ପରମ ପଟ୍ଟ କିରୀଟ ଜୁଷ୍ଟ ପଟ୍ଟ କିରୀଟ ପଟ୍ଟ ପଟ୍ଟ ବସ୍ତ୍ରରେ ସେ ହେଇଛି, ପଗଡ଼ି ହେଇଛି, କିନ୍ତୁ ସେଇଟା ଗୋଟେ ଭାର ଭଳି, ସେଇଟା ଗୋଟେ ଭାର ଭଳି ହେବ ସେଇଟା। ଅପି ଉତ୍ତମାଙ୍ଗ ନ ଦେବେ ମୁକୁନା, ଉତ୍ତମାଙ୍ଗ ଆମର ଏଇ ମସ୍ତକ ହେଉଛି ଉତ୍ତମାଙ୍ଗ, ଉତ୍ତମ ମଧ୍ୟମ ଅଧମ ତିନି ପ୍ରକାର ସବୁ ରହିଛି। ପାଦକୁ ଆମେ କହିବା ଅଧମ, ଅଧମ ସ୍ତରର ପାଦ, ଉତ୍ତମ ସ୍ତର ଉତ୍ତମାଙ୍ଗ ହେଉଛି ମସ୍ତକ। ସେହିଭଳି ଭାବରେ ରହିଛି ଏ ଯେଉଁ ରହିଛନ୍ତି, ସେଇଟା କହିଲେ ଅଲଗା ପ୍ରକାର ଲୋକମାନେ ଭାବିବେ, ଆମେ କହିବା ନାହିଁ। ଆମର ଶରୀର, ଆମର ସବୁ ଶରୀର ଅଙ୍ଗ ଯେଉଁ ରହିଛି ସବୁ ଅଙ୍ଗ ସମାନ ନୁହଁ, ଯଦି ଇଏ କରାଯିବ, ତାରତମ୍ୟ ଦେଖାଯିବ ବା ଭେଦ କରାଯିବ, ତାହେଲେ ପାଦକୁ ଅଧମ ବୋଲି କୁହାଯିବ, ମଝି ପର୍ସନ୍ଟାକୁ ମଧ୍ୟମ ବୋଲି କୁହାଯିବ, ଏବଂ ଉତ୍ତମ ଯେଉଁ ମସ୍ତକ ଇତ୍ୟାଦି ରହିଛି ଏଇଟାକୁ ଉତ୍ତମ ବୋଲି କୁହାଯିବ। ଯେମିତି ଆମର କୁହାଯାଏ ଚାରି ବର୍ଣ୍ଣ ରହିଛି, ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଶୂଦ୍ର, ବ୍ରାହ୍ମଣ ମସ୍ତକଗଳି, କ୍ଷତ୍ରିୟ ଆମର ହସ୍ତଗଳି, ବୈଶ୍ୟ ଆମର କ'ଣ ଉଦରଗଳି, ଏବଂ ଶୂଦ୍ର ଆମର ପାଦଗଳି। ଆମର ମସ୍ତକ ମନ କହିବ, ବୁଦ୍ଧି ଯେଉଁ କହିବ ପାଦ ସେଇଠିକି ନେବ, ମନ କହିବ ଚାଲ ଯିବା ବେଶାଳକୁ, ଚାଲିଲା ପାଦ ଚାଲିଲା ବେଶାଳକୁ। ବର୍ତ୍ତମାନ ଯୁଗରେ ସବୁ ହେଉଛନ୍ତି ଶୂଦ୍ର, ସବୁ ଶୂଦ୍ର ଅଧମ ଅଧମ ଅଙ୍ଗ, ତେଣୁ ବ୍ରାହ୍ମଣ ନାହାନ୍ତି କଳିଯୁଗରେ। ସେଥିପାଇଁ ଆମର ଶିଳ୍ପଗୋପାଳ ମହାରାଜ କହନ୍ତି ଆମର ଏଇ ଯେଉଁ କୃଷ୍ଣ ଚେତନା ସଂଘ ଏ ବ୍ରାହ୍ମଣ ତିଆରି କରୁଛି, ବ୍ରାହ୍ମଣ ତିଆରି କରୁଛି କହିଲେ ଆମେ ସମ ଦମ ତପ ଶୌଚ ଏ ଜ୍ଞାନ ପ୍ରାପ୍ତ ହେବା। ଆମେ ଇସ୍କନ ରହିଛେ, ଆମେ ଭାଗବତ ଶୁଣୁନେ, ଆମେ କ'ଣ ବ୍ରାହ୍ମଣ ହେବା, ଆମେ ସେଇ ଶୂଦ୍ର ହିସାବରେ ରହିଲେ, ଶୂଦ୍ର ହିସାବରେ ରହିଲେ, ଅଧମ ସ୍ତରରେ ରହିଲେ, ଶୁଣିଲେ ପାଠ କଲେ ଶୁଣିଲେ ଆମର ଜ୍ଞାନ ଆସିବ, ଆମ ବ୍ରାହ୍ମଣ ସ୍ତରକୁ ଯିବା। ନ୍ୟୁଜ୍ ଶୁଣିକି ଆମେ ବ୍ରାହ୍ମଣ ସ୍ତରକୁ ଯିବା, ନ୍ୟୁଜ୍ ତ ସମସ୍ତେ ଶୁଣୁଛନ୍ତି, ନ୍ୟୁଜ୍ ଶୁଣିକି ସେମାନେ ଶୂଦ୍ର ସ୍ତରରେ ରହିବ। କଳିଯୁଗରେ କଳଉ ଶୂଦ୍ର ସମ୍ଭବା, କଳିଯୁଗରେ ସମସ୍ତେ ଶୂଦ୍ର, ବ୍ରାହ୍ମଣର ଆବଶ୍ୟକତା ରହିଛି। ପାଦ କଟିକରି ଚଳିଯିବ ଜଣେ ବଞ୍ଚିଯିବ, ହାତ କଟିକରି ଜଣେ ବଞ୍ଚିଯିବ, କିନ୍ତୁ ମସ୍ତକ କଟିକରି ଜଣେ ବଞ୍ଚିବ ନାହିଁ। ଏଥିପାଇଁ ଉତ୍ତମ ଅଙ୍ଗ ଭେଦ ରହିଛି, ସବୁ ସମାନ ନୁହଁ, ଭେଦ ରହିଛି। ଆମର ମସ୍ତକ ହେଉଛି ଉତ୍ତମ ଅଙ୍ଗ, ତାହାକୁ ଆମେ ବହୁତ ଶୋଭା କରୁଛେ, କିଭଳି ଭାବରେ ନା ପଟ୍ଟ କିରୀଟ, କିରୀଟ ଧାରଣ କରୁଛେ, ଭାର ଏଇଟା ଭାର ହେଇଯିବ ଯଦି ନହେଲା ଅତି ଉତ୍ତମ ଅଙ୍ଗ। କିନ୍ତୁ ଏତେ ସୁନ୍ଦର ପଟ୍ଟ କିରୀଟ ଯଦି ପିନ୍ଧିକିରି ଆସିଛନ୍ତି, ଭଗବାନ ପାଖରେ ପ୍ରଣାମ କରୁନାହାନ୍ତି, ନହେଲା କ'ଣ ସେଇଟା ଅତି ଉତ୍ତମ ଅଙ୍ଗ, ନହେଲା ମୁକୁନ୍ଦ, ମୁକୁନ୍ଦଙ୍କ ପ୍ରତି ମୁକୁନ୍ଦଙ୍କୁ ପ୍ରଣାମ କରୁନାହାନ୍ତି, ପ୍ରଣାମ କରୁନାହାନ୍ତି, ମସ୍ତକରେ ଏଇଭଳି ରହିଛି। ଏଇଟା ଗୋଟେ ଭାର ସଦୃଶ, କାହିଁକି ଲୋକମାନେ ଭଗବାନଙ୍କୁ ପ୍ରଣାମ କରନ୍ତି ନାହିଁ, କାହିଁ କରନ୍ତି ନାହିଁ। ଭାଗବତ ଭଗବତଗୀତାରେ ଅର୍ଜୁନ କହୁଛନ୍ତି ଭଗବାନଙ୍କୁ ପ୍ରଣାମ କରିବା ପାଇଁ ଷୋହଳଟି କାରଣ ରହିଛି, ଷୋହଳଟି କାରଣ ରହିଛି, କିନ୍ତୁ ତଥାପି ଲୋକମାନେ ଭଗବାନଙ୍କୁ ପ୍ରଣାମ କରନ୍ତି ନାହିଁ। କ'ଣ ସେ ତସ୍ମାତ୍ ଚେତେନା ନମେରନ୍ ମହାତ୍ମନ୍ ଗରୀୟସି ବ୍ରହ୍ମଣ ପ୍ୟାଧିକର୍ତ୍ତେ ଅନନ୍ତ ଦେବେଶ ଜଗନ୍ନିବାସ ତମ ଅକ୍ଷରଂ ସଦ ସତତ୍ ପରଂ ଧ୍ୟାତ୍ ତମାଦି ଦେବା ପୁରୁଷ ପୁରାଣ ତମ ସବିଶ୍ୱ ସପରମଂ ବିଧାନ ବେତାସି ବେଦଂ ଚ ପରଂ ଚ ଧାମ ତ୍ୱୟାତ୍ ତମ ବିଶ୍ୱ ମନନ୍ତ ରୂପ। ଏ ଷୋହଳଟି କାରଣ ରହିଛି ପ୍ରଥମ ଶ୍ଳୋକରେ 9ଟି କାରଣ ଦେଲେ, ଦ୍ୱିତୀୟ ଶ୍ଳୋକରେ 7ଟି କାରଣ ଦେଲେ। ଆପଣ ଯେଉଁମାନେ ଆଗେ ବିଶେଷ ଜାଣିବା ପାଇଁ ଚାହୁଁଛନ୍ତି ସେ ଗୀତା ପଢ଼ିବେ, ଏ ଗୀତା 10 ଅଧ୍ୟାୟ 11 ଅଧ୍ୟାୟରେ ଏ ଶ୍ଳୋକ ପଢ଼ିବେ। ଶ୍ରୀଧର ସ୍ୱାମୀ ତାଙ୍କ ଟୀକାରେ କହିଛନ୍ତି ଏତେ କାରଣ ରହିକରି ମଧ୍ୟ ଲୋକମାନେ ପ୍ରଣାମ କରୁନାହାନ୍ତି, ତେଣୁ ଅର୍ଜୁନ ଭଗବାନଙ୍କୁ ହଜାର ହଜାର ଥର
प्रणाम करसंती वायु जमोग्नि वरुण शशांक प्रजापति काम प्रवितामहश्च नमो नमस्ते सहस्रकृत्या पुनश्च भूयोऽपि नमो नमस्ते नमः पुरस्तात् पृष्ठतस्ते नमस्ते तु सर्वत एव सर्व
हजार हजार थर आगे हजार थर पचर हजार थर साइड हजार थर हजार यही बार हजार हजार थर प्रणाम कर सकती हमर को हजार नाम गान मति भी संख्या पूर्वक नाम गान मति भी कालावसानी कुतो यही भाव षडप स्वामी भगवान नाम करुले से भाव प्रणाम करुले हजार हजार प्रणाम करुले हजार हजार प्रणाम रूप रघुनाथ दास गोस्वामी अनेक प्रणाम करुले सब वैष्णवान सब भगवान विभिन्न रूप को प्रणाम करुले नाम संख्या पूर्वक नाम गान नति भी प्रणाम करुले तेणु आम शारीरिक भाव न करें अंत पक्षे मानसिक भाव में वाचिक भाव में भगवान प्रणाम करवा हजार हजार थर प्रणाम कर अर्जुन तेणु आम से भाव पाठ कर भगवती तरह सब गोटी वायोर्जमोग्नि वरुण शशांक प्रजापति त्वां प्रपितामहश्च नमो नमस्ते सहस्रकृत्य पुनश्च भूयोऽपि नमो नमस्ते यही भाव प्रणाम होगा वाचिक मानसिक प्रणाम होगा कहीं नहीं पारे तेणु यही करूना गोटे थर प्रणाम करना हजार हजार कथा छाड़ू गोटे थर प्रणाम करना तेणु ये कह गोटे भार होगा से भाव साव करू जे कुरुच सपर्या ताकर करू तक दुई हाथ भगवान देसंती किंतु ये हाथ रे भगवान सपर्या कले ना भगवान पूजा पूजी कले ना भगवान सेवा कले ना ये साव करू ये हूँ मृत व्यक्तिर हस्त भेड़े साव करू मृत व्यक्तिर हस्त द्वारा ये भगवान सेवा हो पार ना हरे लसन कांचन कंकण हुआ किंतु तार हाथ में बहुत सुंदर सुंदर कांचन सुवर्णर कंकण इत्यादि लगाई ये कह मंडनम लोकरंजन मृत व्यक्ति को बहुत प्रकार शोभा आडम्बर सब निजाए सब अलंकार सब परिधान करे देखा लोक मान देखा ये हूँ मंडनम लोकरंजन मृत व्यक्ति को जिते मिले कौन तार मूल्य अच्छी लोकरंजन केवल लोक मान भाई के सुंदर कमी कहे तार किसी मूल्य ना से भाई भाव में बहुत लोग हार कौन मस्तक बारे बहुत सुंदर सुंदर हार पिंधे बहुत कस्टली हार पिंधे हाथ में चेन लगे थे स्त्री लोक मैंने तो लगाते पुरुष लोक मैंने मत लगाते सब रही थी किंतु भगवान सेवा हरे कृष्णा 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 हरे 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 राम 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 हरे हरे तेणु जो मैंने व्यक्ति बुड़ी जाऊ व्यक्ति ये जो तार मस्तक ये सब भार थी से अधिक रु अधिक बुड़ी किरीट नचले पगड़ी नचले अंत पकड़े धीरे धीरे बुड़ी कि बहुत जोर बुड़ से आई भाई भगवान हरि सेवा होना मैंने आर कि मूल्य ना ये सब गुण अच्छे कि द्वारा ये गुण सब थी कौन लाभ महामणि महामणि मणिर ये सब गुण रही कि भगवान सेवार निजुक्त होते कितने समस्त उपकार नईता ये आमपाई शिक्षा ये आमपाई शिक्षा आम थे जड़े भक्त पचारे श्रीमद भक्ति राधाकृष्ण स्वामी महाराज को महाराज भागवतम ये श्लोक सब आम देखा बहुत लोक अच्छा धृतराज महाराज इत्यादि सब सत्राजी सब कथा शुणिले ना जदि न शुणिले कहीं भागवत से कहगला से तो शुणिले ना भगवान कथा कहीं कहला कहीं कहला कारण हूँ ये आम कहीं कहला
ସେ ନ ଶୁଣିବାରୁ ତାହାର ଯେଉଁ ଅସୁବିଧା ହେଲା, ଆମେ ସତର୍କ ରହିବା। ଭଗବାନ ତାଙ୍କ ନିଜ ଜନମମାନଙ୍କ ଦ୍ୱାରା ଏଇଟାକୁ ଆମକୁ ଶିକ୍ଷା ଦେଉଛନ୍ତି, ଆମେ ଏଇଟା ଶିକ୍ଷା କରିବା। ଆମ ପାଇଁ କରାଯାଇଛି, ତାଙ୍କ ପାଇଁ ନୁହଁ। ଏସବୁ ଭଗବାନଙ୍କ ନିଜ ଜନ ସେମାନେ ସେ ରୋଲ୍ କରୁଛନ୍ତି। ଏ ରୋଲ୍ ଭଗବାନ ବିରୁଦ୍ଧରେ ଗଲେ ଏହା ପରିଣାମ ହେବ। ଏହି ଶିକ୍ଷା ଆମ ପାଇଁ ରହିଛି। ତେଣୁ ଏହିଭଳି ଭାବରେ ମହାମଣି, ମଣିର କେତେ ଗୁଣ ଥିଲା, କେତେ ଭଲ ଗୁଣ ସବୁ ପୂର୍ବରୁ ବର୍ଣ୍ଣନା କରାଯାଇଛି। କିନ୍ତୁ ଭଗବାନ ଯଦି ନ କହିଥାନ୍ତା ଅଲଗା କଥା, ଭଗବାନ କହିଦେଲେ। ଭଗବାନ କହିଲେ, ପତ୍ରଂ ପୁଷ୍ପଂ ଫଳଂ ତ୍ୱୟଂ ଯୋମେ ଭକ୍ତା ପ୍ରୟଚ୍ଛତି ତଦହଂ ଭକ୍ତି ଉପରୋଧମ ଅସ୍ନାମି ପ୍ରଦାତ୍ମନ। ଭଗବାନଙ୍କର କିଛି ଆବଶ୍ୟକତା ନାହିଁ। ଭଗବାନ ଖାଇବାକୁ ନଦେଲେ ତାଙ୍କ ଉପରେ ଅସୁବିଧା ହେବ ନାହିଁ। ଭଗବାନଙ୍କର ଆତ୍ମା ସେ ତାଙ୍କ ଶରୀର ସଚ୍ଚିଦାନନ୍ଦ ଶରୀର। କିନ୍ତୁ ଆମର ମଙ୍ଗଳ ପାଇଁ, ସତ୍ରାଜିତର ମଙ୍ଗଳ ପାଇଁ ଭଗବାନ କହିଥିଲେ ମହାମଣିକୁ ଦେଇଦିଅ। ଆମର ସାଧାରଣ ବ୍ୟକ୍ତିମାନଙ୍କ ପାଇଁ ମଧ୍ୟ ଏଇଟା ଭଗବାନ କହିଲେ। ଯେମିତି ସତ୍ରାଜିତଙ୍କୁ କହିଲେ ଏଇଟା, ସତ୍ରାଜିତ ଶୁଣିଲେ ନାହିଁ, ଆମ ପାଇଁ ମଧ୍ୟ ଏଇଟା କୁହାଯାଇଛି, କିନ୍ତୁ ଆମେ ଶୁଣୁ ନାହିଁ। ଭଗବାନ କହୁଛନ୍ତି ମୋତେ ଦିଅ, ଦୁଇଥର କହିଲେ ଭଗବତ, ଦୁଇ ଚାରି ଥର କହିଲେ ଭାଗବତ ମଧ୍ୟ ଦଶମ ସ୍କନ୍ଧ ଏକାଦଶ ଅଧ୍ୟାୟରେ ସୁଦାମଙ୍କୁ ମଧ୍ୟ ସେଟା କହିଥିଲେ ଏଇ ଶ୍ଳୋକଟି, ପତ୍ର ପୁଷ୍ପଂ ଫଳଂ ତ୍ୱୟ। ଗୋଟିଏ ପତ୍ର ଦେଇକରି ଜଣେ, ଆମ ସମୟ ଚାଲିଗଲା ଆମେ କହିପାରିବୁ ନାହିଁ, ଗୋଟିଏ ପତ୍ର ଦେଇକରି ଦ୍ରୌପଦୀ ଭଗବାନଙ୍କୁ ସନ୍ତୁଷ୍ଟ କରିଦେଇଥିଲେ। ଆସିଲେ ଏହିସବୁ ଗୋଟେ କଥା ରହିଛି, ଦୁର୍ବାସା, ଦୁର୍ବାସା ମହାଭାରତ ବର୍ଣ୍ଣନା କରାଯାଇଛି। ଦୁର୍ବାସା ବହୁତ କ୍ରୋଧୀ, ତାଙ୍କର ଦଶ ହଜାର ଶିଷ୍ୟ ରହିଛନ୍ତି। ଦଶ ହଜାର ଶିଷ୍ୟ ସହିତ ଦୁର୍ବାସା ଥରେ ଯାଇଥିଲେ, ଦୁର୍ଯ୍ୟୋଧନ ଭଳି ଗୋଟେ ନିହାତି କ'ଣ ଅଧାର୍ମିକ ବ୍ୟକ୍ତି ମଧ୍ୟ ତାଙ୍କୁ ସେବା କରିକି ସନ୍ତୁଷ୍ଟ କରିଦେଲେ। ସନ୍ତୁଷ୍ଟ ହୋଇଗଲା ପରେ ଦୁର୍ବାସା ପଚାରିଲେ, ଦୁର୍ଯ୍ୟୋଧନ ମୁଁ ତୁମ ଉପରେ ବହୁତ ଖୁସି, ଭୋଗାମ୍ବ ଖୁସ ହୁଏ। ଫିଲ୍ମରେ ଗୋଟେ ରହିଛି ନା, ଭୋଗାମ୍ବ ଖୁସ ହୁଆ, ସେଇଭଳି ଭାବରେ ଦୁର୍ବାସା କହିଲେ ମୁଁ ତୁମ ଉପରେ ଖୁସି ହେଇଗଲି, କ'ଣ କର ମାଗୁଛି ମାଗ। ଦୁର୍ଯ୍ୟୋଧନ ଏ କ'ଣ ଅଧାର୍ମିକ ବ୍ୟକ୍ତିର ଏଇଭଳି ଭାବ ଚିନ୍ତାଧାରା। ସେ ଚାହିଁଥିଲେ ପ୍ରଭୁ ମୋତେ, ଏ ମୁଁ ସମଗ୍ର ପୃଥିବୀର ସମ୍ରାଟ ହେବି, ସେ ଦେଇପାରିଥାନ୍ତି, ତାଙ୍କର ଶକ୍ତି ରହିଛି। କିନ୍ତୁ ସିଏ ମାଗିଲେ କ'ଣ ନା, ଗୁରୁ ମହାରାଜ ଆପଣ ଯେମିତି ମୋତେ କୃପା କଲେ, କିନ୍ତୁ ମୋ ଭାଇମାନଙ୍କୁ ଟିକେ କୃପା କରିବେନି, ମୋ ଭାଇମାନେ ବହୁତ କଷ୍ଟ ସ୍ୱୀକାର କରୁଛନ୍ତି, ବନବାସ ରହିଛନ୍ତି, ମୁଁ ତାଙ୍କୁ ପଠେଇଛି ବନବାସ, ସେମାନେ ବହୁତ କଷ୍ଟରେ ରହିଛନ୍ତି, ଆଉ ତାଙ୍କୁ ଟିକେ ସାହାଯ୍ୟ କରନ୍ତୁ, କୃପା କରନ୍ତୁ। ମନେ ରହୁଛି ମୁଁ ତାଙ୍କୁ ତ କଷ୍ଟ ଦେଇଥିଲି, ଯାହା ଆପଣ ଯାଇକି ତାକୁ ହତ୍ୟା କରିଦିଅନ୍ତୁ, ଧ୍ୱଂସ କରିଦିଅନ୍ତୁ, କିନ୍ତୁ ଏତିକି ମୋତେ କୃପା କରିବେ, ସେ ସେତେବେଳେ ଖରାବେଳେ ଯାଇ ପହଞ୍ଚିବେ, ଦ୍ରୌପଦୀ ଯେତେବେଳେ ଖାଇସାରିଥିବେ ସେ ଆପଣଙ୍କୁ ସେବା କରିବା ପାଇଁ ସୁଯୋଗ ମିଳିବ ତାଙ୍କୁ, ଆପଣ ଯାଇ ସେଇଠି ପହଞ୍ଚିବେ। ଦୁର୍ବାସା ମୁନି ଜାଣିପାରିଲେ ନାହିଁ, ଆ ପୂର୍ବରୁ ଗୋଟେ ସେ ଅପରାଧ କରିଦେଇଥିଲେ, ଭାଗବତ ନବସ୍କନ୍ଦରେ ବର୍ଣ୍ଣନା କରାଯାଇଛି, ଅମ୍ବରୀଶଙ୍କ ମହାରାଜ ବିରୁଦ୍ଧରେ ଅପରାଧ କରିଥିଲେ, ଜାଣିପାରିଲେ ନାହିଁ। ଯାଇ ପହଞ୍ଚିଗଲେ, ଖରାବେଳେ ପହଞ୍ଚିଗଲେ, ସେତେବେଳେ ସବୁ ଖାଦ୍ୟ ପାନୀୟ ସବୁ ସରିଯାଇଥିଲା, ଦ୍ରୌପଦୀ ସବୁ ଖାଦ୍ୟ ଗ୍ରହଣ, ସେ ବନବାସ ଯିବା ପୂର୍ବରୁ ଯୁଧିଷ୍ଠିର ମହାରାଜ ସୂର୍ଯ୍ୟଦେବଙ୍କୁ ଆରାଧନା କରିକିରି, ଏଇ ସୂର୍ଯ୍ୟଦେବଙ୍କୁ ଆରାଧନା କରି ପାଇଥିଲେ ମହାମଣି ସତ୍ରାଜିତ, କିନ୍ତୁ ଯୁଧିଷ୍ଠିର ମହାରାଜ ସୂର୍ଯ୍ୟଦେବଙ୍କୁ ଆରାଧନା କରି ପାଇଥିଲେ ସେ ଅକ୍ଷୟ ପାତ୍ର। ଦେଖନ୍ତୁ ଏଇ ଦୁଇଟି କଥା, ଦେଖନ୍ତୁ ଆସିଗଲା ପଏଣ୍ଟ ଆସିଗଲା, ଏଇ ମଣି ଭଗବାନ ସେବା ନ ଲଗାଇବାରୁ କ'ଣ ହେଲା, କିନ୍ତୁ ସେଇଟା ଭଗବାନ ସେବା ଲାଗିବାରୁ କ'ଣ ହେଲା, ଦେଖନ୍ତୁ ଇଏ ମହାମଣି, ସିଏ ମଧ୍ୟ ମହାପାତ୍ର ଅକ୍ଷୟ ପାତ୍ର, ସେ ଅକ୍ଷୟ ପାତ୍ରରେ ରୋଷେଇ ହେଲେ ଲକ୍ଷେ ଲୋକ ଆସିଲେ ମଧ୍ୟ ଖାଇବେ, କ୍ଷୟ ହେବ ନାହିଁ, ସିଏ ଲକ୍ଷେ ପାତ୍ର ଖାଇଲେ। କିନ୍ତୁ ଦ୍ରୌପଦୀ ଯଦି ଖାଇଦେଇଥିବେ ତାହେଲେ ଆଉ ଆସିବ ନାହିଁ। ସେଇ ଅବସ୍ଥାରେ ଦୁର୍ବାସ ଯାଇ ପହଞ୍ଚିଗଲେ, ଦଶ ହଜାର ଶିଷ୍ୟଙ୍କ ପହଞ୍ଚିଗଲେ, ଯୁଧିଷ୍ଠିର ମହାରାଜ ତାଙ୍କୁ ସମ୍ମାନ କରିକିରି କହିଲେ ଆସନ୍ତୁ, ଆମକୁ ଖାଇବା ପାଇଁ ବ୍ୟବସ୍ଥା କରାଯିବ, ଆପଣ ଆସନ୍ତୁ। ତେଣୁ ଦୁର୍ବାସ ଗଲେ, ଯମୁନା ନଦୀରେ ସ୍ନାନ କଲେ, ସ୍ନାନ କଲା ବେଳକୁ ଯୁଧିଷ୍ଠିର ମହାରାଜ ପଚାରିଲେ, ଦ୍ରୌପଦୀ କ'ଣ କରିବା, ବର୍ତ୍ତମାନ ଏମିତି ହେଇଯାଇଛି ନା, ଆଉ କ'ଣ କରାଯିବ, ଆଉ ସବୁ ସରିଯାଇଛି, ଆମେ କ'ଣ କରିବା, ଆଉ କ'ଣ, ଆମ ପାଖରେ ଜଣେ ଗୋଟିଏ ରହିଛନ୍ତି ସାହାଯ୍ୟ କରିବେ, ହରେ କ୍ରିଷ୍ଣ। हरे कृष्णा 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 हरे 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 राम
द्रौपदी भगवान चिंता कले भगवान धाई नहीं क्या द्रौपदी द्रौपदी मत बहुत चिंता मत खाया भी दिवस द्रौपदी को महाप्रभु मुझे आम आपको स्मरण कर खाद्य समस्या समाधान करने मुझे शुणी ना मत मत खाया दिव तापर जाए क्या ना आज्ञा यही भाव ना देख कौन थी देख ला बेलू अक्षय पात्र गोटे रही गोटे पत्र रही श्री श्री सीताराम हनुमान जो के भगवान देखिए कहले मुझे कथा कही कौन खाली कही पत्र पत्राणी भी कही ना बहुवचन कही ना एक वचन कही पत्र तुम तो देते गोटे पत्र सफिसीयंट तेणु से ही पत्र जिते भगवान देने भगवान से पत्र खाई पानी पीदे सन्तुष्ट हाकुड़ी गोटे मारिदे हाँ हाकुड़ी मारिदे दस हजार शिष्य सहित दुर्वास स्नान कर स्नान कर सारापर तुम खाद्य भोक लगुले मत स्नान करदे तुम क्षुदा आसव स्नान एभली गोटे रही फल किंतु सब पेट भर्ती समझे कह कौन दुर्वास स्मरण हो अरे खराब ये था तो किए कड़े सब छाटपिटी पड़ेगले छाटपिटी पड़ेगले तेणु भगवान कौन कि कौन तुम समस्या है बर्तन कह ना आज्ञा एमती बर्तन आ डाकुन मुझे व्यवस्था कर भीम गले देख ला बेलू कहीं ना किए कड़े पड़े गल भाव सब रही घटना भगवान कहीं एक वचन कहले पत्रांग पुष्पांग फलंग एक वचन कहले त्वयं त्वयं तो एक वचन ना सब जड़ ताक कौन कह जड़ मुंदे बोली कह एक वचन कह गोटे पत्र भगवान सन्तुष्ट होती गोटे फूल भगवान सन्तुष्ट गजराज गजराज चिंता कला थाई घोर जड़ेना चक्र पेशी चक्र नासी भगवान सही पारे ना गरुड़ पृष्ठ आसुच्च भगवान कौन गरुड़ आज स्पीड कमी जाए पेट्रोल दि जाए कि कौन भगवान दे पड़े भगवान दे पड़े दे पड़ी हाथी को उद्धार कर सब कथा रही से भाव पत्र पुष्पंग फलंग शबरी जदि फलंग एक बचन कही शबरी अंठा सब चाखिकी मीठा फल कहते भगवान हाँ मतलब जन प्रश्न पचार तले पचारे प्रभु तोयंगा कह उदाहरण रही तोयंग कह उदाहरण रही जलरे रंतीदेव आगत नवस्कंद वर्णना कर रंतीदेव अड़चाश राजा थे राजा थे किंतु यह परिस्थित आसीगला अड़चाश दिन धरी फैमिली सहित परिवार सहित उपवास रही कि अंतिम भगवान को भरोसा रही भरोसा रही खाद्य मिलला खाद्य मिलला जो भगवान परीक्षा ये करती आज पहुँचीगले ब्रह्मा विष्णु शिव सब आस पहुँची गले परीक्षा करने जड़े पर जड़े पर आसुँच खाद्य ना मोर खाया मत कौश सब देदेले अधा दे पुणी आउ अधा खाइले आउ जे आसगले पुणे अधा देदेले आ खाली जल रही जल जब पान न करेंगे से मृत्युवरण करेंगे ये अवस्था आम पिला पढ़ु गोल्डन रिवर ना कौन जो रही कम थी गोल्डन रिवर देखु से पा न पीले से मृत्युवरण करेंगे किंतु तथापि जन व्यक्ति आसीगले कूकर मान सहित मत जल दि बहुत दूषित जल देदे बहुत सुंदर शोकर अच्छे नवम स्कंदे ये शोकटी अच्छी चाहती मुझे चाहती मोर कौन दरकार ना कि मोर दरकार ना मुझे मृत्युवरण कै कि सब जो मैंने विपद रही हृदय रहीकि मुझे विपद को दूर करी ये भाव प्रार्थना करगवान को जल मंदिर देकर से भगवान प्राप्त हो गए सब कथा रही है ये महामणि आ सी हूँ महापात्र भगवान सेवार लगे
କିଭଳି ସେମାନେ ତାଙ୍କର କଥା ଭଗବାନ ଭକ୍ତ ହେଇ ଭଗବାନ ଆନନ୍ଦିତ ହେଇଗଲେ ସେସବୁ କଥା ଭଗବାନ ସେବାରେ ଯଦି ଲାଗିଥାନ୍ତା କ'ଣ ହେଇଥାନ୍ତା ଏଇ ତାର ଉଦାହରଣ ଏଇଟା ଅକ୍ଷୟ ପାତ୍ର ଭଗବାନ ସେବାରେ ଲାଗିଥିଲା ଗୋଟିଏ ପତ୍ରରେ ଭଗବାନ ସନ୍ତୁଷ୍ଟ ହେଇଗଲେ କିନ୍ତୁ ଏ ମଣିର ଏତେ ଗୁଣ ଥିଲା ମହାମଣି କିନ୍ତୁ ଭଗବାନ ସେବାରେ ନ ଲାଗିବାରୁ କିଛି କ'ଣ ଅସୁବିଧା ହେବ ଚାଲିବ ଆର କଥା ଚାଲିବ ମଣିର କଥା ଚାଲିବ ଅନେକ କାଳ ଅକ୍ରୁର ମଧ୍ୟ ପ୍ରଭାବିତ ହୋଇଯିବ ଏସବୁ କଥା ରହିଛି ତେଣୁ ଏଇଭଳି ଭାବରେ ତସ୍ମିନ୍ୟସ୍ୟ ଶବ୍ଦର ଅର୍ଥ ହେଉଛି ଦେଇ ପଡ଼ିଲେ ନାହିଁ ତାଙ୍କୁ କହିଲେ ଆଜ୍ଞା ଏଠି ରଖନ୍ତୁ ମୁଁ ଆସିକି ଦେବି ନ୍ୟସ୍ୟ ତାକୁ ଦେଇକରି ଗଲେ ତାଙ୍କର ଆଶା ଥିଲା ଏଇଥିରେକୁ ଠିକ ଉପଯୁକ୍ତ ବ୍ୟବହାର କରିବେ ଏଇଭଳି ଭାବରେ ନ୍ୟସ୍ୟ ମୋର ଏଇଟା ମଣିଟା ମୋର ମୁଁ ଆପଣଙ୍କୁ ଦେଲି ନ୍ୟସ୍ୟ ଏଇଭଳି ଭାବରେ ନ୍ୟସ୍ୟ ଶବ୍ଦର ଅର୍ଥ ହେଉଛି ଏଇଟା ନ୍ୟସ୍ତ କରିକିରି ତାର ଆଚାର୍ଯ୍ୟ ଜଣେ ଟିକାରେ କହିଛନ୍ତି ସେଇଟା ନ୍ୟସ୍ତ କରି କହିଲେ ଇଏ ଉପଯୁକ୍ତ ବ୍ୟକ୍ତି ଆଙ୍କୁ ମୁଁ ଦେବି ଆଉ କାହାକୁ ବହୁତ ଲୋକଙ୍କୁ ସେ ଇଏ କରିଥିଲେ କାହାକୁ ଦେଲେନି ଖାଲି ଅକ୍ରୁରଙ୍କୁ ଦେଲେ କାହିଁକି ନା ଉପଯୁକ୍ତ ବ୍ୟକ୍ତି ଭଗବାନ ଭକ୍ତ ଏଇଭଳିଆ ବହୁତ କଥା ଭାବିକିରି ସେ ତାଙ୍କୁ ଦେଲେ ନ୍ୟସ୍ୟ ଅଶ୍ୱମାରୁହ୍ୟ ଗୋଟେ ଅଶ୍ୱ ଧରିଲେ ଯେଉଁ ଅଶ୍ୱକୁ ଶତ ଯୋଜନା ଗତିଟା ଦେଉ ଶହେ ଯୋଜନ 800 ମାଇଲ 1200 କିଲୋମିଟର ଏକାଥରକୁ ଯାଇପାରିବ 1200 କିଲୋମିଟର ତେଣୁ ସେଇ ଇଏ କରିକିରି ଅଶ୍ୱମାରୁହ୍ୟ ଅଶ୍ୱକୁ ଆରୋହଣ କରିକିରି ଚାଲିଲେ ପ୍ରାଣ ରକ୍ଷା କରିବା ପାଇଁ ଚାଲିଲେ ଶତ ଯୋଜନଗମ୍ ଯଦୌ ଶତ ଯୋଜନଗମ୍ 100 ଯୋଜନ ତାପରେ ସେ ଆଉ ଅଶୋକ ପ୍ରାଣ ଚାଲିଗଲା ତା'ର ଏସବୁ କଥା ପରେ ବର୍ଣ୍ଣନା କରେ ଆସନ୍ତାକାଲି ଅନ୍ୟମାନେ କହିବେ ଆମର ଆଜି ଅନ୍ତିମ ଦିବସ ଆମେ କାଲି ଯିବା ଭୁବନେଶ୍ୱର ଅନ୍ୟାନ୍ୟ ସବୁ ରହିଛି କାର୍ଯ୍ୟକ୍ରମ ତେଣୁ ଯେଉଁ ରହିଛି ଶତ ଯୋଜନଗମ୍ ଯଦୌ ଏଇଭଳି ଭାବରେ ଯେଉଁ ଗଲେ ଟୀକାରେ କୁହାଯାଉଛି ନ୍ୟସ୍ୟ ଏଇଠି କୁହାଯାଇଛି ଏଇଟା ସତଧନୁଆ ଶବ୍ଦଟି ସୂଚାଏ ସତଧନୁଆ ବର୍ତ୍ତମାନ ବିଶ୍ୱାସ କରୁଛି ଯେ ମଣିଟି ତାହାର ଥିଲା କାହାର ଏ ଧନ ସବୁ କାହାର ଆମେ ଭାବୁଛେ ଧନ ମୋର ବୋଲି କିନ୍ତୁ ଧନ ସବୁ ଭଗବାନଙ୍କର ଯେ ମାଲିକ ସବୁ କିଛିର ମାଲିକ ଯେ ଜାଣିବେ ସେ ଶାନ୍ତିପ୍ରାପ୍ତ ହେବେ ଆମେ ଭାବୁଛେ ଏଇଟା ମୋର ଧନ ମୋର ଧନ ସେଇଭଳି ଭାବରେ ସତଧନୁଆ ଚିନ୍ତା କରୁଥିଲା ମୋର ଧନ ଚିନ୍ତା କରିକିରି ବିଶ୍ୱାସ କରୁଛି ମଣିଟି ତାହାର ଥିଲା ତେଣୁ ତାହାକୁ ସେ ଏକ ବନ୍ଧୁ ନିକଟରେ ରଖିଥିଲା ମୋଟାମୋଟି ଭାବରେ କହିବାକୁ ଗଲେ ଏହା ଏକ ଚୋରର ମାନସିକତା ଚୋର ଇମାନଦାରରେ ଚୋର ଯେଉଁ ଚୋରୀମାନେ ଯେଉଁ କରୁଛନ୍ତି ଇମାନଦାରରେ ତାକୁ ବଣ୍ଟନ କରୁଛନ୍ତି ଇମାନଦାର ବେଇମାନ ସବୁ ସେମାନେ ଇମାନଦାର ଦେଖନ୍ତୁ ଇମାନଦାର ଭାବରେ ମୋର ଜିନିଷ ପତ୍ର ଦେବ ଏଇଭଳି ଭାବରେ ତାଙ୍କୁ ପ୍ରଦାନ କରିକିରି ଚାଲିଗଲେ ଏ ଶ୍ଳୋକର ଭାଷାରେ କୁହାଯାଉଛି ସନାତନ ଗୋସ୍ୱାମୀ କହୁଛନ୍ତି ଅକ୍ରୁରେଣ ତତ୍ ସ୍ୱୀକାରସ୍ତୁ ଶ୍ରୀ ଭଗବାନ ଆଜ୍ଞାଇବତୀ ସ୍ୱାମୀପାଦେ ଅକ୍ରୁର ଯେଉଁ ଏଇଟାକୁ ସ୍ୱୀକାର କଲେ କାହିଁକି ସ୍ୱୀକାର କଲେ କାହିଁକି ଅକ୍ରୁର ଭଗବାନ କେତେ ଉନ୍ନତ ଭକ୍ତ ସେ କାହିଁକି ସ୍ୱୀକାର କଲେ ନା ଭଗବତ ଆଜ୍ଞା ଭଗବାନଙ୍କ ଲୀଳା ବୁଝିବା ଏତେ ସହଜ ନୁହଁ ନ୍ୟୁଜ୍ ଶୁଣି ଶୁଣିକି ଆମେ ଭଗବାନଙ୍କ ଅର୍ଥ ବୁଝିଯିବା ତାହା ନୁହଁ ଭାଗବତ ଶୁଣିଲେ ଭାଗ ବହୁତ ସୂକ୍ଷ୍ମ ତତ୍ତ୍ୱ ରହିଛି ବହୁତ ସୂକ୍ଷ୍ମ ତତ୍ତ୍ୱ ବୁଝିବା ପାଇଁ ହେଲେ ଭାଗବତ ଡେଲି ପ୍ରତି ନିତ୍ୟଂ ଭାଗବତ ସେବା ଏଇଟା ଯିଏ କହୁଛନ୍ତି ସେ କହୁଛନ୍ତି ନିତ୍ୟଂ ନ୍ୟୁଜ୍ ସେବା ନିତ୍ୟଂ ସମ୍ବାଦ ସେବା କୁହାଯାଏ ନିତ୍ୟଂ ଭାଗବତ ସେବା କୁହାଯାଉଛି କିନ୍ତୁ ଆମର ମସ୍ତକ ଏତେ ଡର ରହିଛି ଆମେ ଏଇଟା ଶୁଣୁନାହିଁ ଭାଗବତ ଶୁଣୁନାହିଁ ଆମେ କ'ଣ କହିବା ଆଉ କେଉଁଠୁ ସୂକ୍ଷ୍ମ ତତ୍ତ୍ୱ ତନ୍ତୁ କେଉଁଠୁ ଆସିବ ତନ୍ତୁ ସେଇଭଳି ଭାବରେ ହେଇଯିବ ଡଲ୍ ହେଇଯିବ ଡଲ୍ ମାଇଣ୍ଡେଡ଼୍ ହେଇଯିବେ ବୁଝିପାରିବେ ନାହିଁ ତେଣୁ ତାଙ୍କର ପତନ ହେଇଯିବ ସେମାନେ ଅଗ୍ରଗତି କରିପାରିବେ ନାହିଁ ତାଙ୍କ ପତନ ହେଇଯିବ ଏଇଟା ଆମେ ତାକୁ ଅଭିଶାପ ଦେଉନ ଏଇଟା ଯାହା ଶାସ୍ତ୍ରରେ କୁହାଯାଉ ସେ ଅନୁସାରେ ଆମେ କଥା କହୁଛୁ ଆମେ କାହାକୁ ପର୍ସନାଲ ଇଏ କରି କହୁନାହୁଁ ନ ଶୁଣିଲେ ଏଇ ଅବସ୍ଥା ଆସିବ ଶୁଣିଲେ ସେମାନେ ଅଗ୍ରଗତି କରିବେ ଭଗବତ ଧାମକୁ ଚାଲିବେ ନ ଶୁଣିଲେ କ'ଣ ହେବ ନର୍କକୁ ଗତି କରିବେ ପ୍ରଭୁପାଦ ମହାରାଜ ସେଥିରେ ବ୍ୟବସ୍ଥା କରିଛନ୍ତି ଏଇଟା ଯଦି ନ କରିବେ ତମ ଫଳ ପ୍ରାପ୍ତ ହେବ ଏଇସବୁ ଏଇ ଶିକ୍ଷା ଆମକୁ ସବୁ ଦିଆଯାଉଛି ଶିକ୍ଷା ରହିଛି ଏଇଟା ତେଣୁ ଏଠି କହୁଛନ୍ତି ଅକ୍ରୁର କାହିଁକି ଗ୍ରହଣ କଲେ ନା ଭଗବତ ଆଜ୍ଞା ଭଗବାନ ଭକ୍ତ ଜାଣନ୍ତି ଏଇଟା ଭଗବାନଙ୍କ ଇଚ୍ଛା କାହିଁକି ଏଠି ଆମ ତୁଳସୀ ରହିଥିଲେ କାହିଁକି ରହିଲାନି ଏଇଟା ଭଗବାନଙ୍କ ଇଚ୍ଛା ରହିଛି ତୁଳସୀ ସେଠି ଭଗବାନ ପାଖରେ ରହୁଛନ୍ତି ତୁଳସୀ ପୂଜିତ ହେଉଛନ୍ତି ଭାଗବତ ଭଗବାନ ନୁହନ୍ତି ଭାଗବତ ସବୁ ଅଲଗା ଏଠି ତୁଳସୀ ରହିବେ ନାହିଁ ତୁଳସୀ ରହିବେ ଭଗବାନ ପାଖରେ, ସେଠି ରହିଲେ ପୂଜିତ ହେବେ, ଏଠି ରହିଲେ ନଷ୍ଟ ହୋଇଯିବେ। ଭାଗବତ ଯେ ଭଗବାନ, ଯିଏ ନ ଶୁଣୁଛନ୍ତି ଭାଗବତ ସେ କେମିତି ଜାଣିବେ? ତେଣୁ ତୁଳସୀ ରହିଲେ ନାହିଁ। ମୁଁ ଯେତେବେଳେ ଆସିକି ଦେଖୁଛି ଦେଖିବା ପାଇଁ ବସୁଛି, ମୁଁ ତ ଖାଲି 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 ଲାଗୁଛି, କ'ଣ ଖାଲି ମୁଁ ଜାଣିପାରିଲି ନାହିଁ। ତାପରେ ଚିନ୍ତା କଲି ହଉ ତୁଳସୀ ନାହାନ୍ତି, ତୁଳସୀ ନାହାନ୍ତି ମାନେ ଏତେ ସୁନ୍ଦର ଭକ୍ତ ସବୁ ରହିଛନ୍ତି, ସେମାନେ ଚିନ୍ତା କରୁଛନ୍ତି ଭଗବାନ ପାଖରେ ତୁଳସୀ ରହିବେ ପୂଜିତ ହେବେ। ଭାଗବତ କ'ଣ ଭଗବାନ, ଏ ଗୋଟେ ବହିଟେ, ଏଠି ତୁଳସୀ ରହିବେ ନାହିଁ। ତେଣୁ ତୁଳସୀ ଯେଉଁ ପୂଜିତ ହେଉଥିଲେ ଭାଗବତ ପାଖରେ, ଭଗବାନ ପାଖରେ ରହୁଥିଲେ, ସେ ପୂଜିତ ହେଉଥିଲେ। କିନ୍ତୁ ଆମର ଏତେ ଉନ୍ନତ ପ୍ରାପ୍ତ, ଆମର ଏତେ ଜ୍ଞାନ ରହିଛି, ଆମେ ବହୁତ ଉନ୍ନତ ସ୍ତରର, ଆମେ ତୁଳସୀ କାଟିଦେଲେ। ମୁଁ ଭାବୁଥିଲି କିଛି କହିବି ନାହିଁ ବୋଲି, କିନ୍ତୁ କଥା ଆସିଗଲା, କଥା ପ୍ରସଙ୍ଗରେ ଆସିଗଲା, ଆମେ କ'ଣ କହିବା? ଆମେ ଚାହୁଁନଥିଲୁ ଏଇଟା କହିବା ପାଇଁ, କିନ୍ତୁ ଭଗବାନଙ୍କ ଇଚ୍ଛା। ଅକ୍ରୋଡ଼ଙ୍କ ସେଇଟା ଭାବିଲି, ଅକ୍ରୋ ସେଇଭଳି ଭାବରେ ଜାଣିଲି ଭଗବାନଙ୍କ ଇଚ୍ଛା, ଭଗବାନଙ୍କ ଇଚ୍ଛାରେ ଏଇଟା ହେଉଛି କହିକି ସେ ଗ୍ରହଣ କଲେ। ତେଣୁ ଏଇଟା ମଧ୍ୟ ଭଗବାନଙ୍କ ଇଚ୍ଛା, ଏଠି ତୁଳସୀ ପୂଜିତ ହେବେ, ଏଠି ରହିବେ ନାହିଁ। ଭାଗବତ ଭଗବାନଙ୍କର ଅଲଗା, ଭାଗବତ ଅଲଗା ଜିନିଷ, ଭଗବତ ଇତର ବସ୍ତୁ, ଏଇଟା ଭାଗବତ ହେଉଛି ଭଗବତ ଇତର ବସ୍ତୁ, ଭଗବାନ ସହିତ ସମାନ ନୁହନ୍ତି। ଭାଗବତ ହେଉଛି ଅଲଗା ଜିନିଷ ବସ୍ତୁ, ଗୋଟେ ନ୍ୟୁଜ୍ ଭଳିଆ ଜିନିଷ, ତେଣୁ ଏଠି ତୁଳସୀ ଆବଶ୍ୟକତା ନାହିଁ। ତୁଳସୀ ସେଠି ରହିଲେ କିଛି ଅସୁବିଧା ନାହିଁ, ତୁଳସୀ ସେଠି ରହିପାରିବେ, କିନ୍ତୁ ଏଠି ରହିଲେ ଅସୁବିଧା ହେଇଯିବ, ତେଣୁ ଏଠି ପଢ଼ା ହେଇଗଲା ଭାଗବତ। ତେଣୁ ଏଇଠି ଏ କଥା ଜାଣିଲେ, ଏଇଟା ଆମେ ଆମେ ସେଇଟା ଭାବିବୁ, ଯେମିତି ଅପରୋଟ ଚିନ୍ତା କରୁଛନ୍ତି ଭଗବାନଙ୍କ ଇଚ୍ଛା, ସେଭଳି ଭାବେ ଆମେ ଚିନ୍ତା କରୁଛୁ ଭଗବାନଙ୍କ ଇଚ୍ଛା। ତୁଳସୀ ସେଠି ରହିଲେନି, ଭଗବାନ ଧ୍ୟାନ ମତ ପାଇବା ପାଇଁ ଚାହୁଁନଥିଲୁ, କିନ୍ତୁ ପ୍ରସଙ୍ଗ କ୍ରମେ ଆସି ପହଞ୍ଚିଗଲା, ଏଇଟା ଆମେ କ'ଣ କରିବା? ଆମେ ଚିନ୍ତା କରୁନଥିଲୁ କହିବି ବୋଲି, କିନ୍ତୁ ପ୍ରସଙ୍ଗ ଆସିଗଲା ସେଇ କଥା। ଏଇ କଥା କକ୍ରୁରେଣ ତତ୍ ସ୍ୱୀକାରସ୍ତୁ, ଆକ୍ରୋଡ଼ ସେଠି ସ୍ୱୀକାର କଲେ କାହିଁକି ନା ଭଗବତ ଆଜ୍ଞା, ଭଗବାନଙ୍କ ଆଜ୍ଞା, ତେଣୁ ଏଠି ଭଗବାନଙ୍କର ଆଜ୍ଞା, ଏଠି ତୁଳସୀ ରହିବେ ନାହିଁ। ତୁଳସୀ ରହିଲେ ଅସୁବିଧା ହେଇଯିବ, ତୁଳସୀ ଘର ଦେହ ଖରାପ ହେଇଯିବ। ଗୋଟେ କଥା ରହିଛି, ଗୋଟେ ମା ଜଣେ, ତାହେଲେ ଦୁଇ ପୁଅ ଥିଲେ, ଦୁଇ ପୁଅ ଥିଲେ, ଜଣଙ୍କର କ'ଣ ଟାଇଫଏଡ଼୍ ହେଇଯାଇଛି, ତେଣୁ ତାଙ୍କୁ ଏଇସବୁ ଖାଦ୍ୟ ଦିଆଯିବ ନାହିଁ। ସେଦିନ ତା ସାନ ପୁଅର, ବଡ଼ ପୁଅକୁ ଟାଇଫଏଡ଼୍ ହେଇଯାଇ, ସାନ ପୁଅର ବାର୍ଥଡ଼େ, ବହୁତ ସବୁ କେକ୍ ଫେକ୍ ସବୁ କରାଇକି ସବୁ କରାଯାଉଛି, କିନ୍ତୁ ମା ଦେଉଛି, ବଡ଼ ପୁଅକୁ କ'ଣ ଦେଉଛି, ଶାଗୁ ବାଲି ଦେଉଛି, ଶାଗୁ ବା ବାଲି ଏସବୁ କରିକି ଦେଉଛି। ଆଉ ସାନ ପୁଅ ଚିନ୍ତା କରୁଛି ମାଆଟା କେତେ ନିଷ୍ଠୁର, କହିକିରି ସେ ଯେଉଁ ପରଟା ପରଟା ସବୁ ହେଇଥିଲା, ଖିରି ଫିରି କରିକି ତାକୁ ଦେଇଦେବ, ଏ ଦେଇଦେବ ତାର କ'ଣ ହବ ତାର ଅବସ୍ଥା। ସେଇଭଳି ଭାବରେ ଆମେ ଚିନ୍ତା କରୁଛେ ତୁଳସୀ ଏଠି ରହିଲେ ତୁଳସୀଙ୍କର ଦେହ ଖରାପ ହେଇଯିବ, ଭଗବାନ ପାଖରେ ରହିଲେ ତୁଳସୀଙ୍କର ଦେହ ଠିକ୍ ରହିବ। ଭାଗବତ କହିଲେ ଇତର ବସ୍ତୁ ଏଠି ରହିଲେ ତୁଳସୀଙ୍କ ଦେହ ଖରାପ ହେଇଯିବ, ଏଠି ରହିବ ନାହିଁ। ଏଇଭଳି ଭାବରେ ଆମର ଜ୍ଞାନ କ'ଣ କହିବା? କିନ୍ତୁ ଅକ୍ରୁର ସେଭଳି ନୁହନ୍ତି, ଅକ୍ରୁର ସାଧାରଣ ବ୍ୟକ୍ତି ନୁହନ୍ତି, ଅକ୍ରୁର ଜାଣିଛି ଭଗବାନଙ୍କ ଇଚ୍ଛା। ତେଣୁ ସେଠି କୁହାଗଲା ଅକ୍ରୁରେଣ ତ ସ୍ୱୀକାରସ୍ତୁ, ଅକ୍ରୁଣ କାହିଁକି ଗ୍ରହଣ କଲେ ନା ଭଗବତ ଆଜ୍ଞା ହେବ। ଏ ଭଗବାନଙ୍କ ଜ୍ଞାନ ଶକ୍ତିର ଅବତାର ହେଉଛନ୍ତି ସନାତନ ଗୋସ୍ୱାମୀ, ସେ ଦେଇଛନ୍ତି ଟୀକା, ଦେଇଛନ୍ତି କେତେ ଉନ୍ନତ ସବୁ ଟୀକାକାର ସବୁ ରହିଛନ୍ତି, କେତେ କଥା ରହିଛି, କେତେ କ'ଣ ରହିଛି ଭାଗବତମରେ, କେତେ କ'ଣ ରହିଛି। କିନ୍ତୁ ଆମେ ଭାଗବତ ଶୁଣିବା ପାଇଁ ଆମର ସମୟ ନାହିଁ। ଆଉ ଭାଗବତ ପାଖରେ ଯେଉଁ ତୁଳସୀ ରହିଛନ୍ତି ସେଇଟା କାହିଁକି ରହିବେ? ତୁଳସୀ କାହିଁ ଶୁଣିବେ? ତୁଳସୀ ବୋଲି ଶୁଣୁଥିଲେ ଭାଗବତ କଥା, ତୁଳସୀ ରହୁଥିଲେ ମାନେ ଏଠି ଭଗବାନ ଏଠି ରହିଛନ୍ତି, ଭଗବାନ ବି ତ ଶୁଣୁଛନ୍ତି। ତୁଳସୀ ଭଗବାନଙ୍କର ଭିନ୍ନ ନୁହନ୍ତି। ଭାଗବତ ତୁଳସୀ ଗାୟବତ ଜନେ ଚତୁର୍ଧାରି ଗ୍ରହ କୃଷ୍ଣ ଏହି ଚାରି ସନେ, ଭଗବାନ ସହିତ ସମାନ। ତେଣୁ ତୁଳସୀ ମଧ୍ୟ ଶୁଣୁଥିଲେ, କିନ୍ତୁ ଆମେ ତୁଳସୀ ସେଥିରୁ ବଞ୍ଚିତ କଲେ ଭାଗବତ କଥା, ଏ କ'ଣ ନା ଆମେ ତୁଳସୀର ସେବା କଲେ, କ'ଣ ନା ତାଙ୍କୁ ବଞ୍ଚିତ କଲେ, ଭାଗବତ କଥାରୁ ବଞ୍ଚିତ କଲେ ତୁଳସୀଙ୍କୁ। ଏସବୁ ବହୁତ କଥା ରହିଛି, ସୂକ୍ଷ୍ମ ତତ୍ତ୍ୱ ସବୁ ରହିଛି। ତେଣୁ ଅକ୍ରୁଡ଼ ଜାଣିଥିଲେ, ଅକ୍ରୁଡ଼ ଜାଣିଥିଲେ ଯେ ଭଗବତ ଆଜ୍ଞା, ଭଗବାନ ଲୀଳାକୁ ସମସ୍ତେ ବୁଝିପାରିବେ ନାହିଁ। ତେଣୁ ମୁଁ ମଧ୍ୟ ସେ ଚିନ୍ତା କରୁଥିଲି ଭଗବାନଙ୍କ ଲୀଳା, ସେଇଥିପାଇଁ ତୁଳସୀ ଚାଲିଗଲେ ଏଠି, ଭଗବାନଙ୍କ ଲୀଳା। ତୁଳସୀ ଶୁଣିବା ପାଇଁ ଉପଯୁକ୍ତ ନୁହନ୍ତି, ତୁଳସୀ କ'ଣ ତାଙ୍କ କାନ ଅଛି ଶୁଣିବେ? କାନ ଅଛି, ଏ କଥା ମହାପ୍ରଭୁ କହିଥିଲେ ହରିଦାସଙ୍କୁ, କେମିତି ଏମାନେ ସବୁ ଉଦ୍ଧାର ହେବେ, ପଶୁପକ୍ଷୀ ଗଛ ଲତା ଇତ୍ୟାଦି କେମିତି ଉଦ୍ଧାର ହେବେ? ସେମାନେ ଏ ଭଗବାନର ନାମ ଶୁଣିକି ଉଦ୍ଧାର ହେବେ, ସେମାନେ ସମସ୍ତେ ଶୁଣୁଛନ୍ତି ଭଗବାନ କଥା। ତେଣୁ ଉଚ୍ଚ ସଂକୀର୍ତ୍ତନ କର ପରୋପକାରେ, ଆମେ ଯେଉଁ ଭଗବାନଙ୍କ ନାମ ଜପ କରୁଛେ ଆମର ଉଦ୍ଧାର ହେଉଛେ,
କିନ୍ତୁ ଉଚ୍ଚ ସଂକୀର୍ତ୍ତନ କଲେ ଅନ୍ୟର ଉପକାର ହେଉଛି। ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ 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 ହରେ ହରେ। ସମସ୍ତେ ସମସ୍ତେ ଶୁଣୁଛନ୍ତି, ଭାଗବତ ମଧ୍ୟ ଶୁଣୁଥିଲେ, ତୁଳସୀ ଶୁଣୁଥିଲେ, ତେଣୁ ସାଙ୍ଗ ସେଥି ବଞ୍ଚିତ କରାଗଲେ। ଯାହା ଭଗବାନଙ୍କ ଇଚ୍ଛା, କାହିଁକି ଏସବୁ ବହୁତ ସମସ୍ତେ ବୁଝିପାରିବେ ନାହିଁ କାହିଁକି ଏଭଳି ହେଉଛି, ତେଣୁ ବୁଝିପାରିବେ ନାହିଁ। ତେଣୁ ଏଇଠି କୁହାଗଲା ଅକ୍ରୁରେଣ ତ ସ୍ୱୀକାରସ୍ତୁ ଶ୍ରୀ ଭଗବତ ଆଜ୍ଞା ହେବ, ଭଗବାନଙ୍କର ଆଜ୍ଞା ଏଇଟା, ଯାହା ଭଗବାନ ଆଜ୍ଞା ଆଦେଶ କରିବେ ସେଇଟାକୁ ଆମେ ଗ୍ରହଣ କରିବା, ଆମର ସ୍ୱତନ୍ତ୍ର ଇଚ୍ଛା କିଛି ନାହିଁ। ସ୍ୱାମୀଚରଣ ଶ୍ରୀଦର୍ଶାଇ ମଧ୍ୟ କଥା କହିଛନ୍ତି, ବ୍ୟାଖ୍ୟାତମ ଏବ ସାଚ ସାଧୁ ବରେଣ ଭକ୍ତିଆ, ଶ୍ରେଷ୍ଠ ସାଧୁ ସେ ଥିଲେ, ତେଣୁ ଭକ୍ତିଆ ତସ୍ମିନ୍ ଧୃତେ ସଫଳମ ସ୍ୟାତ୍। ଇଏ କରୁ ସତଧନା ଚିନ୍ତା କରୁଛନ୍ତି, ଇଏ ଜଣେ ସାଧୁ ଶ୍ରେଷ୍ଠ, କ୍ରୁଡ଼ ହେଉଛନ୍ତି ସାଧୁ ଶ୍ରେଷ୍ଠ, ତେଣୁ ଭଗବାନଙ୍କ ପ୍ରତି ଭକ୍ତି ରହିଛି, ତସ୍ମିନ୍ ଧୃତେ ସଫଳମ ସ୍ୟାତ୍। ମହାମଣିନା ଉପଯୁକ୍ତ ଭାବରେ ପୂଜିତ ହେଲେ ସେ ସବୁ ବର ପ୍ରଦାନ କରିବେ, କିନ୍ତୁ ଯଦି ପୂଜିତ ହେବେ ନାହିଁ ତାହେଲେ ସେ ବର ପ୍ରଦାନ କରିବେନି, ସବୁ ସବୁ କ'ଣ ବିପରୀତ କାର୍ଯ୍ୟ କରିବେ, ବିପରୀତ କାର୍ଯ୍ୟ କରିବେ, ତେଣୁ ସଫଳମ ସ୍ୟାତ୍। ଏଇଭଳି ଭାବରେ ସତଧନା ଚିନ୍ତା କରୁଥିଲେ, ଅନ୍ୟଥା ତୁ ବିପରୀତ ବି ହୋଇଛି, ଯଦି ଅନ୍ୟ ଜଣଙ୍କୁ ଦେଇଥାନ୍ତେ ତାହେଲେ ବିପରୀତ କାର୍ଯ୍ୟ କରିଥାନ୍ତା, ତାଙ୍କର ସବୁ ଅମଙ୍ଗଳ ହେଲା, ତେଣୁ ତାଙ୍କର ମଧ୍ୟ ସେଇଭଳି ଭାବରେ ଅମଙ୍ଗଳ ହୋଇଥାନ୍ତା। ଭଗବାନଙ୍କୁ ଲୀଳା ବୁଝିବା ଏତେ ସହଜ ସହଜ ଗୋଟେ ଶୁଣ, ନ୍ୟୁଜ୍ ବୁଝିବା ସହଜ, ନ୍ୟୁଜ୍ ବୁଦ୍ଧି ହେଲା ଶୁଣିଦେଲେ ସେଇଟା ବୁଝିବା ସହଜ, କିନ୍ତୁ ଭାଗବତ ବୁଝିବା ଏତେ ସହଜ ନୁହଁ। ତେଣୁ ଆମର ଭାଗବତ କଥାରେ ଆଗ୍ରହ ଆସୁନାହିଁ, ତେଣୁକରି ଆମେ ତୁଳସୀକୁ ନେଇଗଲେ, ବ୍ୟବସ୍ଥା କରିଦେଲେ, ଆମ ଆମକୁ କିଏ ଦେଇପାରିବ, ମୁଁ ହେଉଛି ଶ୍ରେଷ୍ଠ ଲିଡର୍ ଅଫ୍ ଦିସ୍ ୟୁନିଟ୍, ଇଏ ମନ୍ଦିରର ମୁଁ ହେଉଛି ମୁଖ୍ୟ, ମୁଁ ଯାହା ଚାହିଁବି ତାହା କରିବି, ମୋ ଉପରେ କିଏ ଅଛି, ଆମେ ଆଦେଶ ଦେଇଦେବୁ, ଏଇ ଉଠା ତୁଳସୀକୁ ଉଠା, ଅନ୍ୟ ନେଇଗଲେ ଆଜ୍ଞା ଯାହା କହିବେ ନେଇଗଲେ, ଆମେ ଯେଉଁ ଆଦେଶ ଦେବ, ତୁମେ ମୁଖ୍ୟ ମନ୍ଦିରର ମୁଖ୍ୟ, ତୁମେ ଆଦେଶ ଦେବା ପାଇଁ ତୁମେ ଉପଯୁକ୍ତ ଥିଲ, ପଚାରିଦେଲ ଦେଇଦେଲ, ଏ ମନ୍ଦିର ମୁଖ୍ୟକୁ ନ ମାନିଲେ ଅସୁବିଧା ରହିଛି, ଭଗବାନଙ୍କ କଥାକୁ ନ ମାନିବେ କରି କେମିତି ଅସୁବିଧା ହେଲା, ସେହିଭଳି ଭାବରେ ଅସୁବିଧା ହେବ ସମସ୍ତଙ୍କର, ଯିଏ ନ ମାନିବ ସେ ଫଳ ଭୋଗ କରିବ, ଆମେ କ'ଣ କହିବା। ଆମର କଥା ବିଶ୍ରାନ୍ତ ପୂର୍ବରୁ ଦୁଇ ମିନିଟ୍ ଭାବେ ଆମ ନାମକୁ ସଂକୀର୍ତ୍ତନ କରିବା।